శ్రీమద్భాగవతం ప్రథమ స్కంద పంచమధ్యాయ శ్లోకం సంఖ్య 9. యథా ధర్మ ధర్మాదయస్తాచ మునివర్జ్యాన్ కీర్తితః తథావాసుదేవస్య మహిమాయనువర్ణితః యథా ధర్మాదయస్తాచ మునివర్జ్యాన్ కీర్తితః తథావాసుదేవస్య మహిమానువర్ణితః యథా ధర్మాదయస్తాచ మునివర్జ్యాన్ కీర్తితః తథా వాసుదేవస్య మహిమానువర్ణితః తథావాసుదేవస్య మహిమానువర్ణితః మునివర్జ్యాన్ కీర్తితః మహిమానువర్ణితః హే మహాన్ ఋషి, యద్యో ఆపణ ధార్మిక యజ్ఞానుష్ఠానరు ఆరంభ కరి చారి పురుషార్థర విశద్ వర్ణనా కరియొచ్చింది తథాపి ఆపణ భగవాన్ వాసుదేవంకర పావన గౌరవ గాథా వర్ణనా కరినాంది. హరే కృష్ణ భక్త భక్త సజానంద మాతృంద అభిమాన్ కామర భాగవత తాగ శ్రావజన జోజి. ఆమె ఈ నారద వ్యాస సంవాదకు ధారావాహిక భావ ప్రసిద్ధ అవుతే ఈ రోజు భాగవత ప్రకాశ తెణు ఆజి తృతీయ దివసర కథ ఆమె కయవా అప్పుడు దీని ఆమె ఆలోచన కలిచే ఆజి చతుర్థ దివసర కథ తిన్ ధరి ఆమె శుణిచే కిభళి భావే వ్యాసదేవ సమస్త శాస్త్ర రచనా కలిసారికి మధ్య సే శాంతి ప్రాప్త అయిపారే. ତେଣୁ ଗୋଟିଏ ଦିନ ସକାଳେ ସରସ୍ୱତୀ ନଦୀରେ ଭଦ୍ରିକାଶ୍ରମରେ ସରସ୍ୱତୀ ନଦୀରେ ସ୍ନାନ କରି ସେ ଧ୍ୟାନ କରୁଥିବା ସମୟରେ ତାଙ୍କର ଗୁରୁଦେବ ନାରଦ ମୁନି ଆସି ପହଞ୍ଚିଗଲେ। ତେଣୁ ଗୁରୁଦେବଙ୍କୁ ତାଙ୍କୁ ପ୍ରଣାମ କରିକି ତାଙ୍କୁ ବ୍ୟାସ ଆସନ ପ୍ରଦାନ କରିକି ତାଙ୍କ ସହିତ ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି, ମୋର ଯେଉଁ ଅସନ୍ତୋଷର କାରଣ କ'ଣ? ତେଣୁ ନାରଦ ମୁନି ତାର ଉତ୍ତର ଦେଉଛନ୍ତି। ଦୁଇଟି ଶ୍ଳୋକରେ ଆମେ ଏଇସବୁ ତାଙ୍କର କ'ଣ ଅସୁବିଧା ରହିଛି ସେଇ ଦୁଇଟି ଶ୍ଳୋକରେ କହିଦେଲେ। ବ୍ୟାସଦେବଙ୍କର କ'ଣ ଅସୁବିଧା ରହିଛି, କ'ଣ ପାଇଁ ସେ ଶାନ୍ତି ପ୍ରାପ୍ତ ହୋଇପାରୁନାହାନ୍ତି, ଗତ ଶ୍ଳୋକରେ ଆମେ ଆରମ୍ଭ କହିଥିଲେ 8 ଶ୍ଳୋକ ଏବଂ ଏଇ 9 ଏଇ ଦୁଇଟି ଶ୍ଳୋକରେ ନାରଦ ମୁନି ବ୍ୟାସଦେବଙ୍କର ଅସନ୍ତୋଷର କାରଣକୁ ନିର୍ଣ୍ଣୟ କରିଥିଲେ। ଆମେ ଆଲୋଚନା କରିଥିଲେ ଗତକାଲି କିଭଳି ଅଗାଧ ବୋଧ ଅନେକ ଜ୍ଞାନ ରହିଛି ନାରଦ ମୁନିଙ୍କର। ଯିଏ ଭଗବାନ ଭକ୍ତ ସେ ବଡ଼ ଚତୁର, ଯେଇ ଜନ ଭଜେ କୃଷ୍ଣ ସେ ବଡ଼ ଚତୁର। ଆମର ଅଷ୍ଟତର ସତ ନାମରେ ଏକଥା କୁହାଯାଇଛି, ଯିଏ ଭଗବାନ ଭଜନ କରୁଛନ୍ତି ସେ ବହୁତ ବୁଦ୍ଧିମାନ ବ୍ୟକ୍ତି। ଭାଗବତ ଏକାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟ 32 ଶ୍ଳୋକରେ ମଧ୍ୟ ନବଜଗନ୍ଧ ସବୁଟା କହୁଛନ୍ତି। कृष्ण वर्ण दुषा कृष्ण संग बांगास्त्र पार्षदम यज्ञ संकीर्तन प्राय जदंधी सुमेधस। चैतन्य महाप्रभु जो भगवान कलिजुगरे अवतार ग्रहण करिवे तार प्रमाण हो शास्त्र प्रमाण। तेणु कलिजुगरे जो माने यही भगवान का नाम यज्ञ जगदान करती से मैंने सुमेधस अत्यंत बुद्धिमान व्यक्ति। तेणु नारद मुनि से व्यासदेव संबोधन करते अगाध बोध बहुत जगह ज्ञान रही। तेणु सीटा को देखे कि ज्ञान रही नारद मुनि व्यासदेव असंतोषर कारण वर्णना करदे। गत काली आम आलोचना करते श्लोकटी आठ नंबर श्लोक से कहते भगवानुदित प्राय जशो भगवत मलम जेनेसो न तुष्येत मन दर्शन खेलन। जो भाई भाव में आप जो सब विभिन्न शास्त्र सब रचना करते भगवान अमर जश को विस्तार भाव में वर्णना करना से भगवान संतुष्ट हो पारिना। भगवान संतुष्ट ना भी संतुष्ट हो पारिना। यह भाव में ये गोटे गोटे श्लोक आम आलोचना कले गत कही श्लोक वर्तमान ये श्लोक कौशन यथा धर्मादयसा मुनिवर्ज्यान की न तथा वासुदेव महिमावर्णित। तेणु पूर्व श्लोक जो आम आलोचना कले नारद मुनि जो एक कहले व्यासदेव कौन चिंता करुले ये श्लोक नारद मुनि कहीं कहले व्यासदेव चिंता कर कण ना ननु पुराण विश्व विश्वनाथ चटपट कहते ननु पुराणेशु पद्मादिषु भगवत यशो वर्णित एव। भगवान दश विभिन्न पुराण महान करे पद्म पुराण इत्यादि ए भगवान दश वर्णना कर चैतन्य महाप्रभु जाते दक्षिणाद्री को से पचारे राय रमान को कौन साध्य साधन विषय प्रश्न पचार गोदावरी नदी तटे ये सब आलोचना होता। तेणु से प्रथम राय रमानंद ये पद्म ना से विष्णुपुराण उद्धार करते गोटे श्लोक ये वर्णाश्रम चार कथा चारि वर्ण और चारि आश्रम विषय से कही कि महाप्रभु कह ना ना ये बाह्य आगे को ये सब कथा रही। तेणु ये जो रही विभिन्न पुराण मानक भगवान दश गान करेणु व्यास से कथा मन मन भावे कही ना तेणु ये विश्वनाथ चक्रवर्ती ठाकुर भाष्य कौन ननु पुराणेशु पद्मादिषु भगवत दश वर्णितम एव भगवान दश मु वर्णना कर। तेणु वर्तमान ये श्लोक यथा धर्मादय सार्था मुनिवर्ज्य है मुनिश्रेष्ठ मुनिवर्ज्य मुनि कहले किए मुनिर शब्द अनेक अर्थ रही आत्माराम श्लोक ये मुनि शब्द को व्याख्या कर मननशील आमर मन जो रही मन आम को भगवत धाम को नहीं जीव मन को जब ठीक भाव में व्यवहार करवा उपयुक्त व्यवहार करवा आम जन मुनिरे परिणत हो जा मननशील मुनि। तेणु व्यासदेव से भाव जन मुनि थे मुनिवर्ज्य मुनि मान भर श्रेष्ठ मुनि थे मुनिवर्ज्य बोली नारद नारद जन मुनि सब मुनि भक्त से समझे मुनि मौन से मौन मौनी मुनि कहे मौनी मध्य हो मौनी कहे से कथा कहते ना कारण मौन हूँ गोटे मनर गोटे तपस्या मौन महात्मा विनिग्रह भाव सत्व संसदी तप मानस मुच्यते अध्याय कहुई मौन रहा ये गोटे तपस्या कह रहा मनर तपस्या। तेणु जो मैंने भक्त से सब मौनी मौनी अर्थ नुह जो चुपचाप रुहत आ विभिन्न संप्रदाय सब रही सब मौनी चुपचाप रुहत कि कहे ना कि कहे ना चुपचाप रे कि आमर संप्रदाय कि आमेंौनी आमेंौनी कि भगवान कथा कहला बेलू आम कोटिमुखर कथा कह हरे कृष्णा 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 हरे 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 राम 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 हरे हरे किंतु अन्य कथा सब साइलेंट आम चुप हो कह अन्य कथा किसी कह महाप्रभु एक कथा कहते रघुनाथ दास गोसाई को ग्राम्य कथा ना सुनब ग्राम्य कथा ना कह भारणा परिवार भारणा खाइब ब्रजे राधा कृष्ण सेवा मानस कर शिक्षा दे चैतन्य महाप्रभु रघुनाथ दास गोस्वामी रामेश संप्रदाय आसुते षड गोस्वामी संप्रदाय आसते अन्य कथा कहवा को आम साइलेंट हो आम कि कहना अन्य कथा किंतु भगवान कथा कहवाई आम भगवान प्रार्थना करवा कोटे जीव प्रदान करूँ जमी आम आचार्य मैंने तुंडे तांडविनी गोस्वामी ये श्लोकटे कहते गोटे जुहा आम शुणुले कि भाव में शुणुले पृथ्वी महाराज भगवान कथा शुणापी चाहूल अयुतकर्ण अयुतकर्ण मत प्रदान करूँ भगवान प्रार्थना करते भाव रूप गोस्वामी कहते प्रभु आपण गुणगान करने मत गोटे जुहा प्रदान करूँ कि ग्राम्य कथा कहला बेलू आम मौन हो जा मुनि आ गए लक्षण होती है तेणु व्यासदेव को नारद जन मुनि व्यासदेव जन मत मुनि तेणु नारद मुनि संबोधन करे मुनि वर्ज्य हे मुनि श्रेष्ठ वर्ज्य कहे श्रेष्ठ मुनि मान श्रेष्ठ से नारद मुनि साधारण मत नारद मुनि को भगव गीता भगवान कहले ये जन मुनि श्रेष्ठ कौन कहले ना देवर्षि नाम तो नारद देवता मान ऋषि मान भितर से नारद देवर्षिणाम तो नारद तेणु ये मुनिवर्ज्य हे मुनिवर्ज्य भवता यथा धर्म दया सार्था धर्म कहले लोक मैंने कौन बुझती धर्म अर्थ काम मुख्य धर्म कहले चारोटी कथा भावती ये सब हूँ प्रकृत में कैतव धर्म भगवद गीत कैतव धर्म मत कही भगवान कैतव धर्म कथा मत कही किंतु अंतिम कहले सब कैतव धर्म को त्याग कर श्रेष्ठ धर्म को ग्रहण करने भगवान कहले सर्वधर्मान परित्यज कहले सब कैतव धर्म को बाद देवाई कहले भगवान कैतव धर्म तेणु ये कैतव धर्म हो कौन अधर्म नुह कैतव धर्म अधर्म नुह से गोटे धर्म अधर्म नुह जमी अर्जुन कहते केमी मोर गुरु को हत्या करी कथम भीष्म महाम शंख द्रोणं च मधुसूदन ये धर्म कथा कहते अधर्म कथा कौन नथिले युधिष्ठिर महाराज भगवान कहले महाराज आपण कहतु द्रोणाचार्य को तांगर पुत्र अश्वत्थामा हत से कहले मु अधर्म कह मिथ्या कहबी ना अधर्म कहबी ना यही भाव में विभिन्न प्रकार धर्म से तत्व नहीं तो गुहाया धर्म तत्व बहुत गभीर महाजन जेन गत से पंथा महाजन मैंने ये धर्म पंथा को निर्णय कर धर्म को ये सहज जाणीहब ना तेणु से साधारणत ये हूँ कैतव धर्म कैतव धर्म कहले कौन ना विभिन्न प्रकार वर्णाश्रम धर्म इत्यादि सब रही सब कैतव धर्म तेणु साधारणतः धर्म कहले कैतव धर्म कहले चारोटी धर्म अर्थ काम मुख्य जो मैंने शास्त्र अनुसार जीवन जापन करेंगे धार्मिक जीवन जापन करेंगे भगवान तांकर व्यवस्था करेंगे अर्थ व्यवस्था करेंगे से मैंने अर्थ प्राप्त हे एवं ये अर्थ द्वारा तांकर जो कामना सब रही पूरण करें धर्म अर्थ काम यही भाव में धर्म अर्थ काम रही अंतिम से मुख्य प्राप्ति भगवान भजन करेंगे धर्म अर्थ काम मुख्य ये हूँ कैतव धर्म तेणु से कथा नारद मुनि कहते यथा धर्म देश मुनिवर ज्ञान कीर्तिता ये धर्म अर्थ काम मुख्य विस्तार भाव में सब पुराण मानक वेद उपनिषद मानक सब विस्तार भाव में वर्णना करा जाए किंतु न तथा वासुदेवस्य महिमा अनुबंधित। सेहिभरी भावरे भगवान वासुदेव पर महिमा को विस्तार भावरे वर्णन करा जाए नहीं। व्यासदेव सब रचना कर सब शास्त्र से सब रचनाकारी रचना कर मन को रचना करना शास्त्र सब थे भगवान विश्वास जहाँ कहते वेद उपनिषद इत्यादि एवं ये सब पुराण पुराण कथा मनोहरा कथा किसी ना। तेणु भगवान वासुदेव महिमा से भाव में विस्तार भाव में वर्णना करा जाए ना जो भाव धर्म अर्थ काम मुख्य को विस्तार भाव वर्णना कर व्यासदेव रचना कर सब वेद उपनिषद पुराण मान करे ये सब धर्म अर्थ काम मुख्य को विस्तार भाव में वर्णना करा जाए किंतु से शांति प्राप्त हो पार ना ये जूट प्रकार कहीदे नारद मुनि ये जो सब वर्णना करा जाए सब कह सब निंदनीय शास्त्र युगस्थितम धर्मपुति अनुशासित ये सब शास्त्र को नारद मुनि कहे निंदनीय शास्त्र। देख वेद उपनिषद को सब निंदनीय शास्त्र भी कहे आप श्लोकटी आस युगस्थितम धर्मपुति अनुशासित कहीं लोक बुद्धदेव आसिले भगवान जन अवतार बुद्धदेव कारण ये व्यासदेव जो रचना कले वेदरे सब रही मांस आहार सुव्यवस्था कराई वेदरे सब वेदरे केमी आमिष भक्षण करवा ताकि सब व्यवस्था कराई तेणु लोक मैंने बुझीपर व्यासदेव कौन मांसाहार करने आम कहीं कर भगवद गीतार मत मांसाहार विषय कराई भगवद गीतार सतर अध्याय जो आहार सर्वस्व तीन प्रकार आहार विषय जो कहते मांसाहार विषय कहसाहार कर मांसाहार कर तेणु ये शास्त्र अर्थ बुझा तो सहज नुह तेणु जाए ये रही लोक मैंने बुझीपारे ना तेणु वेदर दुआई देकर लोक मैंने जो जो जीव जीव हत्या करुले मांसाहार करने वेद वर्णना कर जगन्नाथ मंदिर पशु बड़ दि जा जगन्नाथ मंदिर बहुत गुप्त भाव कर साधारण लोक मैंने जानती ना कि आम शुणी जाचु ये जो रही ये दिन दशहरा तिथि ये समय गोटे कौन तिथि से जो रही आमर बाउंड्री रही पहात मेघनाद पाचेरी रही सीढ़ी पकईकि आसिक सेपटे आसिक बड़ी दिखे पशु बड़ी दिखे बहुत गुप्त भाव में यहाँ करा जा मंदिर जगन्नाथ मंदिर देख तेणु ये पशु बड़ी वेद ए विषय बहुत आलोचना करा जाए विभिन्न समय सब सरकार तरफ मध्य व्यवस्था करा जाए जे सब पशु बड़ी बंद करा जाए देवी माँ देवी पाखे जो पशु बड़ी दि जाऊँगी से बंद करने सरकार तरफ सब व्यवस्था करा जाए कि काम हो पारना कारण लोक मैंने धर्म विषय केतज लोक मैंने जानते धर्म विषय यह सब कथा रही मन सब बुद्धि विभ्रम करदेव बुद्धि विभ्रम करदेव सरकार मैंने बुझीपार ना कहीं पशु बड़ी दि जाऊँगी वेदर पशु बड़ी रही तार अर्थ कौन लोक मैंने बुझी ना तेणु आम विषय आलोचना करवा ना तेणु धर्म तत्व बहुत गभीर समस्त बुझीपारे ना तेणु ये कह भगवान महिमा विभिन्न प्रकार धर्म रही साधारणतः धर्म को दुई भाग विभक्त करा गोटे परधर्म गोटे हूँ अपरधर्म गोटे हूँ छल धर्म इसी मत धर्म विभिन्न प्रकार धर्म रही छल धर्म टा अलग अधर्म शाखा पंचम कह नारद मुनि विभिन्न विभिन्न अधर्म विषय कही सप्तम स्कंधे नारद युधिष्ठिर महाराज कही तेणु धर्म एवं अधर्म भितर तफात बहुत खूब क्वचित रही जापर ना समझे महाजन मैंने से बुझीपर अने बुझीपारे ना धर्म विषय बहुत बड़ बड़ विद्वान धार्मिक व्यक्ति मैंने बुझीपारती ना धर्म तत्व ଆମେ ଏହି ପ୍ରସଙ୍ଗରେ ଆଲୋଚନା କରୁଥିଲେ ସହଭର ଋଷି ଦଶ ହଜାର ବର୍ଷ ଧରି ତପସ୍ୟା କରିଥିଲେ ଯମୁନା ଦଳରେ, କିନ୍ତୁ ସେ ଜାଣିପାରିଲେ ନାହିଁ ଧର୍ମ କ'ଣ। ଗରୁଡ଼ ମହାରାଜଙ୍କୁ ଅଭିଶାପ ଦେଇଯାଇଥିଲେ, ଏସବୁ କଥା ଆମେ ଆଲୋଚନା କରିସାରିଥିଲେ। ତେଣୁ ଏ ଧର୍ମ ବୁଝିବା ବହୁତ କଷ୍ଟ, ସେଥିପାଇଁ ଭଗବତ ଗୀତାରେ ଏ ଧର୍ମ ସମ୍ବାଦ, ଭାଗବତ ମଧ୍ୟ ଏସବୁ ଧର୍ମ ସମ୍ବାଦ। ଧର୍ମ କ'ଣ ଲୋକମାନେ ଜାଣନ୍ତି ନାହିଁ। ଅର୍ଜୁନ କହିଲେ ଏ ଯେଉଁ ଆମେ ଯୁଦ୍ଧ କରିବାଟା ଏଇଟା ଅଧର୍ମ ହେଇଯିବ, ଭଗବାନ କହିଲେ ନା ଏଇଟା ଧର୍ମ। ତେଣୁ ଭଗବାନ କହିଲେ ଏ ଭଗବତ ଗୀତାରେ ଯେଉଁ ଆଲୋଚନା ହେଉଛି ଏ ଧର୍ମ ସମ୍ବାଦ। ଆଦ୍ୟ ସତ୍ୟ ଦେଇ ଇମଂ ଧର୍ମ ସମ୍ବାଦ ମା ବୟୋ ଜ୍ଞାନ ଯଜ୍ଞେନ ତେନା ନିଷ୍ଠସା ମିତି ମେ ମତି। ଭଗବତ ଗୀତା କହିଲେ ଧର୍ମ ସମ୍ବାଦ, ଏ ଅର୍ଜୁନ ଏବଂ ଭଗବାନ ଭିତରେ ଧର୍ମ ସମ୍ବାଦ ବିଷୟରେ ଆଲୋଚନା କରାଯାଉଛି। ଅର୍ଜୁନ କହୁଛନ୍ତି ହେଉଛି ଅଧର୍ମ, ଭଗବାନ କହୁଛନ୍ତି ହେଉଛି ଧର୍ମ। ଏଇଭଳି ଭାବରେ ସାତଶହ ଶ୍ଳୋକ ବର୍ଣ୍ଣନା କରାଯାଇଛି ଧର୍ମ ସମ୍ବାଦ। ସାତଶହ ଶ୍ଳୋକ ଶୁଣିଦେଲେ ବୁଝିଦେଲେ ଯେ କହି ଜଣେ କହିଦେବେ ଧର୍ମ ବୁଝିଗଲେ ତା ନୁହଁ, ଆମେ ବୁଝିପାରିବେ ନାହିଁ। ଧର୍ମ ହେଉଛି ଏଭଳି ତତ୍ତ୍ୱ, ମହାଜନ ମାନେ ସୂକ୍ଷ୍ମ ଧର୍ମ ସ ତତ୍ତ୍ୱ ନିହିତ ଗୁହାୟା, ଧର୍ମ ତତ୍ତ୍ୱ ବହୁତ ସୂକ୍ଷ୍ମ, ସମସ୍ତେ ବୁଝିପାରିବେ ନାହିଁ, ମହାଜନ ମାନେ ହିଁ ବୁଝିପାରିବେ ଧର୍ମ କ'ଣ। ତେଣୁ ଆମେ ଏତେ ଆଲୋଚନା କରିବା ନାହିଁ। ଯେଉଁ ରହିଛି ଏଇଭଳି ଭାବରେ ଶ୍ରେଷ୍ଠ ଧର୍ମ ହେଉଛି କେଉଁଟା, ନା ଭଗବାନଙ୍କର ଗୁଣଗାନ କରିବା, ଭଗବାନଙ୍କୁ ଶରଣରେ ଯିବା, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ। ଭଗବତ ଗୀତା ଅନ୍ତିମରେ ଯେଉଁ ଭଗବାନ କହିଲେ ପ୍ରକୃତ ଧର୍ମ, ସେହି ଭାଗବତର ଆରମ୍ଭରେ ସେହି ଧର୍ମ କଥା କୁହାଯାଇଛି। ସବୁ କୈତବ ଧର୍ମକୁ ବାହାର ଦିଆଯାଇଛି ଭାଗବତରେ, ଏଭଳି ଶାସ୍ତ୍ର ଆଉ କୌଣସି ନାହିଁ। ସେଥିପାଇଁ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ଦ୍ୱିତୀୟ ନମ୍ବର ଶ୍ଳୋକରେ ଯଥା ଯେତେବେଳେ କହୁଛନ୍ତି ତିନିଥର ନ କହିଲେ, ତିନିଥର ନ କୁହାଯାଇଛି, କାରଣ ଅନ୍ୟ କୌଣସି ଶାସ୍ତ୍ରରେ ସେସବୁ କୁହାଯାଇ ନାହିଁ। ଭାଗବତ ଶାସ୍ତ୍ର ଭଳି କୌଣସି ଶାସ୍ତ୍ର ନୁହଁ, ତେଣୁ ଏ ଭାଗବତ ଶାସ୍ତ୍ର ରଚନା କଲେ ବ୍ୟାସଦେବ ରଚନା କରିବେ, ତେଣୁ ଏ କଥା ମହିମା ଅନୁବର୍ଣ୍ଣିତ। ଆଚ୍ଛା, ଏ ଶ୍ଳୋକରେ ନଅ ନମ୍ବର ଶ୍ଳୋକରେ କୁହାଯାଉଛି, ଥିବା ବିଶ୍ୱନାଥ ଚକୁଟାକୁ କହୁଛନ୍ତି ଯେ ଭକ୍ତି ଯେଉଁଭଳି ଭାବରେ ଆପଣ ବର୍ଣ୍ଣନା କରିଛନ୍ତି, ପୌନଃପୁନିନ ନ ବର୍ଣ୍ଣିତ, ବାରମ୍ବାର ବାରମ୍ବାର ସେଟା ନ କହିଲେ ଆମେ ବୁଝିପାରିବା ନାହିଁ। ବିଭିନ୍ନ ସ୍ଥାନରେ ଆମେ ଦେଖିବା ଗୋଟିଏ ଗୋଟିଏ ଶବ୍ଦକୁ ଦୁଇଥର ତିନିଥର ଲେଖା ରିପିଟ୍ କରାଯାଉଛି, ହରେ ନାମ ହରେ ନାମ ହରେ ନାମ ଏବେ କେବଳ କଳୁ ନାସ୍ତେଇବ 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 ଗତିରଣ୍ୟତା, କାହିଁକି ଏତେ ଥର କୁହାଯାଉଛି। ତିନିଥର କୁହାଗଲା ହରେ ନାମ ହରେ ନାମ ହରେ ନାମ, ପୁଣି କୁହାଗଲା ଏବ, ପୁଣି କୁହାଗଲା କେବଳ, ଚେତନ ଚରିତ ଆମ ଦ୍ୱାରା ସବୁ ବ୍ୟାଖ୍ୟା କରାଯାଇଛି। ପୁଣି କୁହାଯାଉଛି ଇଏ କୁହାଗଲା କ'ଣ, ଇଏ କୁହାଗଲା ପଜିଟିଭଲି ସକାରାତ୍ମକ ଭାବରେ, ପୁଣି ନେଗେଟିଭଲି କୁହାଯାଉଛି କୁହାଯାଉଛି କଳୁ ନାସ୍ତେଇବ ନାସ୍ତେଇବ ନାସ୍ତେଇବ, ତିନିଥର କୁହାଗଲା ଗତିରଣ୍ୟତା, ଅନ୍ୟ କୌଣସି ଅନ୍ୟ ଉପାୟ ନାହିଁ କଳିଯୁଗରେ। କିନ୍ତୁ ଏତେଥର କହିକରି ମଧ୍ୟ ଲୋକମାନେ ବୁଝୁନାହାନ୍ତି, କଳିଯୁଗର ଯୁଗଧର୍ମ ବୁଝିପାରୁନାହାନ୍ତି। ତେଣୁ ମହାପ୍ରଭୁ ଆସିଲେ କଳିଯୁଗରେ ସବୁ ଶାସ୍ତ୍ରରେ ସବୁ ରହିଛି, ଶାସ୍ତ୍ରରେ ସବୁ ବିଧାନ ସବୁ ରହିଛି, କିନ୍ତୁ ଲୋକମାନେ ବୁଝିପାରୁନଥିଲେ କଳିର ଯୁଗଧର୍ମ କ'ଣ କଳିଯୁଗରେ। ସେଥିପାଇଁ ମହାପ୍ରଭୁ ଆସିଲେ, ଭଗବାନ ଚୈତନ୍ୟ ମହାପ୍ରଭୁ ଆସିଲେ ଏଇ ଯୁଗଧର୍ମକୁ ସ୍ଥାପନ କଲେ। ତେଣୁ ଯୁଗଧର୍ମ ହେଉଛି କ'ଣ, ନା ନାମ ସଂକୀର୍ତ୍ତନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, କଳିଯୁଗର ଯୁଗଧର୍ମ ହେଉଛି ନାମ ସଂକୀର୍ତ୍ତନ। ସେଇଥିପାଇଁ ମହାପ୍ରଭୁ ଆସିଲେ ସଂକୀର୍ତ୍ତନକୁ ପିତରୁ, ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ଏଇ ଦୁଇ ଜଣ ହେଉଛନ୍ତି ସଂକୀର୍ତ୍ତନକୁ ଯଜ୍ଞକୁ ଆରମ୍ଭ କରିଥିଲେ। ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇ କଳିଯୁଗରେ ଏଇ ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରିବେ। ତେଣୁ ଏଇଭଳି ଭାବରେ ନାରଦମୁନି କହୁଛନ୍ତି ଯେ ପୁନଃ ପୁନଃ ଭାବରେ ଏଇଟା ସବୁ ବର୍ଣ୍ଣନା କରାଯାଇ ନାହିଁ। ତେଣୁ ତାପରେ ଦୁଇଟି ଶ୍ଳୋକରେ କହୁଛନ୍ତି ଯେଉଁ ସବୁ ରଚନା କରିଛନ୍ତି ତାକୁ ସବୁ দুই প্রকার গ্রন্থ রয়েছে, দুই প্রকার গ্রন্থ রয়েছে। কারণ না দশ নম্বর শ্লোকরে কৌশল পর শ্লোকরে কৌশল যে না যদ বচিত্রপদ হরর্যশো জগৎ পবিত্র প্রভৃণীত করেছে তদ্বায়সম তীর্থম উসন্তি মানসা নজত্রংসা নিরমন্তি শিক্ষা। এই শ্লোকটি এত গুরুত্বপূর্ণ, পুণি থেকে দ্বাদশ কিন্তু দ্বাদশ অধ্যায়ের শুধু গোস্বামী কহবে এত আনন্দ লাগুছে এই শ্লোক কইকি আউথরে কহবে সেইটা। নজত বচিত্রপদ হরর্যশো বর্তমান সময়ের আমি দেখিবা পৃথিবীর কত প্রকার সব সাহিত্য রয়েছে, কত প্রকার সাহিত্য রয়েছে। আমার নোবেল প্রাইজ মধ্যে দিয়া যাচ্ছে লিটারেচর, নোবেল প্রাইজ ফর লিটারেচর সাহিত্যপ্রাই নোবেল প্রাইজ মধ্যে দিয়া যাচ্ছে। হ্যাঁ, প্রতিবর্ষ নোবেল প্রাইজ দিয়া যাচ্ছে সাহিত্যপ্রাই, কত প্রকার সাহিত্য রয়েছে। কিন্তু প্রভু আমার নারদ মুনি কৌশল এই যে বচন তাদের সব সব কথা লেখা হয়েছে সব চিত্রপদম বহুত আলঙ্কারিক ভাবে সব কথা রয়েছে, সাহিত্যের বিভিন্ন প্রকার সব রয়েছে অলঙ্কার ইত্যাদি সব রয়েছে, আমি সেসব জানি না। কিন্তু এইসব সব সাধারণ লোক মানে মধ্যে চর্চিত হচ্ছে আলোচনা এই বহুত বঢ়িয়া, বহুত বঢ়িয়া শাস্ত্র, বহুত বঢ়িয়া কাব্য, বহুত এইভাবে ভাবে প্রশংসিত হচ্ছে, বিভিন্ন প্রকার প্রাইজ দিয়া যাচ্ছে, ন্যাশনাল লেভেল ইন্টারন্যাশনাল লেভেল ন্যাশনাল লেভেল স্টেট লেভেল ডিস্ট্রিক্ট লেভেল এবং এমনকি ব্লক লেভেল সেটাকে ইয়ে করা প্রশংসা করা যাচ্ছে, এ সুন্দর কবি কিন্তু তাকে প্রশংসা করা যাচ্ছে। কিন্তু নারদ মুনি কৌশল নজর পচিত্র পদম ঘরে চাষু কিন্তু সে যে রয়েছে সাহিত্য রয়েছে হরিঙ্কর দশ নাই সেতরে ভগবান দশগান করা যাও নাই সেতরে। তেণু জগৎ পবিত্র প্রভৃণীত করেছি ভগবান যদি দশ রহিলা তাহলে সে জগৎকে পবিত্র করেদেব করেছি, গোটিয়ে খালি রয়েছে জগন্নাথ ভগবান বিষয়ে কথা রয়েছে বা ভগবান বিষয়ে কিছু গুণগান করা যাইছে করেছি, তাহলে সে মধ্যে সমগ্র কোণ জগৎকে পবিত্র করেদেব। কিন্তু তদ্বায়সম তীর্থম উৎসন্দি মানসা নজত্র হংসা নিরবন্তি শিক্ষা, কিন্তু ভগবান গুণগান করা যাও নাই, কিন্তু বহু প্রকার সেসব রয়েছে আলঙ্কারিক ভাবে সব রয়েছে, বহু সুন্দর ভাবে সে কথা সব রয়েছে, ভগবান গুণগান করা যাও না। তেমন নারদ মুনি কৌশল তদ্বায়সম তীর্থম উৎসন্দি মানসা, বায়সম তীর্থ কহিলে কুয়া কাক কাকর তীর্থ, ইয়ে হচ্ছে কাকর তীর্থ। কত প্রকার বর্তমান দুনিয়ারে কত প্রকার লিটারেচর রয়েছে, প্রতিদিন নূয় নূয় কবি মানে বাহুছেন, নূয় নূয় লেখক বাহুছেন, এইসব বিভিন্ন প্রকার শাস্ত্র রচনা করছেন, লোক বিভিন্ন প্রকার সাহিত্য রচনা করছেন। হ্যাঁ, কিন্তু ইয়ে হচ্ছে যদি ভগবান বিষয়ে গুণগান করা যাও না তাহলে হচ্ছে কাকর তীর্থ, কুয়া কাক প্রকৃতির লোক মানে এইটাকে পছন্দ করবে, কাউ কাউ এবং সবু সমাজের আমি দেখিবা বেস্ট এবং ওয়েস্ট দুইটা জায়গা জিনিস রয়েছে, শ্রেষ্ঠ এবং সবটার অধম রয়েছে। পক্ষী সমাজের দশ লক্ষ প্রকার পক্ষী রয়েছেন, তাঁর ভিতরে সে শ্রেষ্ঠ পক্ষী হচ্ছেন গরুড়, গরুড় হচ্ছে ভগবান অবতার বৈনৈত্যং পক্ষী নাম। কিন্তু সাধারণ ভাবে শ্রেষ্ঠ পক্ষী কাহ কুযাচ্ছি না হংস, হংসকে শ্রেষ্ঠ বলে কুযাচ্ছে, এবং সবুঠারু অধম পক্ষী কি না কুয়া কাউ, সব অধম কুয়া কেউটি বসুছে যেটি সব কণ সব যে অলিয়া আবর্জনা সব রয়েছে সেইটি সব কাউ মানে বসবে, সেটি হংস মানে বসবে না, সে কথা কৌশল নারদ মুনি নত্র হংসা নিরমতি শিক্ষা, হংস প্রকৃতির ব্যক্তি মানে এইটাকে পছন্দ করবে না। ব্যাসদেব আমি দেখিবা বিভিন্ন বিভিন্ন ধার্মিক অনুষ্ঠান মানকরে বিভিন্ন শাস্ত্র সব আলোচনা করা যাচ্ছে,
ମୁଁ ତ ଯାଇଥିଲି ଜଗନ୍ନାଥ ମନ୍ଦିରରେ ସନ୍ଧ୍ୟାବେଳେ, ଆମର ଯେଉଁ ରହିଛନ୍ତି କ୍ଷୀରୋଦର ଗୋପୀନାଥ, ସେଠି ଆମର ଜଣେ ବୈଷ୍ଣବ ଅଛନ୍ତି, ସିଏ ପାଠ କରୁଥିଲେ ମହାଭାରତ, ମହାଭାରତ ପାଠ କରୁଥିଲେ। ତେଣୁ ଏଇଭଳି ଭାବେ ବିଭିନ୍ନ ସଂସ୍ଥା ସବୁ ରହିଛନ୍ତି, ବିଭିନ୍ନ ଶାସ୍ତ୍ରକୁ କିଏ ଗରୁଡ଼ ପୁରାଣ ପଢ଼ୁଛନ୍ତି, କିଏ କେଉଁ ପୁରାଣ ସବୁ ପଢ଼ୁଛନ୍ତି, କିଏ ମହାଭାରତ ପଢ଼ୁଛନ୍ତି, କିଏ କ'ଣ ସବୁ ପଢ଼ୁଛନ୍ତି, କିନ୍ତୁ ସେମାନେ କେଉଁମାନେ ପଢ଼ୁଛନ୍ତି ନା ଯେଉଁମାନେ କାକଶ ଭାବର ବ୍ୟକ୍ତି, ବାୟସମ ତୀର୍ଥମ ବୁଝୁଛନ୍ତି ମହାନସା, ବାୟସମ କହିଲେ କାଉ କୁହା ଗୋଟେ ଅଧମ ପକ୍ଷୀ ଗୋଟେ ଅଧମ ପକ୍ଷୀ। ତେଣୁ ଇଏ ସେସବୁ ଶାସ୍ତ୍ର ତାଙ୍କୁ ସବୁ ଆକର୍ଷଣ କରିବ, ଯେଉଁମାନଙ୍କର ସେଇ ସ୍ୱଭାବ ରହିଛି, କାକ ସ୍ୱଭାବ ରହିଛି, ସେମାନଙ୍କୁ ଆଲୋଚନା ଆକର୍ଷଣ କରିବ, ସେମାନେ ସବୁ ଆଲୋଚନା କରିବେ। କିନ୍ତୁ ହଂସ ପ୍ରକୃତର ବ୍ୟକ୍ତିମାନେ ସେମାନେ ସେଥିରେ ଆକର୍ଷିତ ହେବେ ନାହିଁ। ସେମାନେ କେଉଁଥିରେ ଆକର୍ଷିତ ହେବେ ନା ଭାଗବତ ଶାସ୍ତ୍ର, ଯେଉଁଥିରେ ଭଗବାନ ଅମର ଦଶ ଗାହାନ କରାଯାଇଛି। ତେଣୁ ଏଠି କହୁଛନ୍ତି ନଜତ୍ର ହଂସା ନିର୍ମିତି ଓ ଶିକ୍ଷା ଶିକ୍ଷା, ଏଇଭଳି ଭାବରେ ଏଇ ଦୁଇଟି ଶ୍ଳୋକରେ କହିବେ। ଏ ଯେଉଁ ଶାସ୍ତ୍ର, ଦୁଇ ପ୍ରକାର ଶାସ୍ତ୍ର ରହିଛନ୍ତି, ଇଏ ଗୋଟିଏ ପ୍ରକାର ଶାସ୍ତ୍ର ହେଉଛନ୍ତି କ'ଣ, ଯେଉଁଥିରେ ଭଗବାନ ଗୁଣଗାନ କରାଯାଉ ନାହିଁ, କିନ୍ତୁ ଲକ୍ଷ ଲକ୍ଷ କୋଟି କୋଟି ଲୋକ ତାଙ୍କୁ ପ୍ରଶଂସା କରୁଛନ୍ତି, ତାହାର ସବୁ ଗୁଣଗାନ କରୁଛନ୍ତି, ସବୁ ରହିଛି। କିନ୍ତୁ ସେମାନେ ସେଇଟା ହେଉଛି ଯେଉଁଠି ଭଗବାନ ଗୁଣଗାନ କରାଯାଉ ନାହିଁ, ତାଙ୍କର ଯେତେ ପ୍ରଶଂସା କରାଯାଉ, ଯେତେ ପ୍ରାଇଜ୍ ଦିଆଯାଉ, ଯେତେ ସମ୍ମାନ କରାଯାଉ ତାଙ୍କୁ ସବୁ, କିନ୍ତୁ ସିଏ ସବୁ ହେଉଛି କାକ ପ୍ରକୃତିର ସ୍ୱଭାବ ବ୍ୟକ୍ତିମାନେ ଲୋକମାନେ ସେଇଟାକୁ ଆସ୍ୱାଦନ କରିବେ, ହଂସ ସ୍ୱଭାବ ବ୍ୟକ୍ତିମାନେ ସେଇଟାକୁ ଆସ୍ୱାଦନ କରିବେ ନାହିଁ। ତେଣୁ ଏ ଶ୍ଳୋକରେ, ଦଶ ନମ୍ବର ଶ୍ଳୋକରେ ପ୍ରଭୁପାଦ ମହାରାଜ ଗୋଟେ ଦେଇଛନ୍ତି, ଗୋଟେ କଥା କହିଛନ୍ତି, ପ୍ରଥମ ସୁନ୍ଦର ଅଷ୍ଟମାଧ୍ୟାୟରେ କୁନ୍ତୀଦେବୀଙ୍କ ସ୍ତୁତିରେ ଗୋଟେ ଶ୍ଳୋକରେ ଭାବାର୍ଥରେ ପ୍ରଭୁପାଦ ମହାରାଜ କହୁଛନ୍ତି କ'ଣ ନା, ଦୁଇ ପ୍ରକାର ବ୍ୟକ୍ତି ରହିଛନ୍ତି, ଦୁଇ ପ୍ରକାର ବ୍ୟକ୍ତି ରହିଛନ୍ତି, ଗୋଟେ ହେଉଛି କାକ ସ୍ୱଭାବ ବ୍ୟକ୍ତି, ଆଉ ଗୋଟେ ହେଉଛି ହଂସ ସ୍ୱଭାବ ବ୍ୟକ୍ତି, ଦୁଇ ପ୍ରକାର ବ୍ୟକ୍ତି ରହିଛନ୍ତି। କାକ ସ୍ୱଭାବ ବ୍ୟକ୍ତିମାନେ ସେମାନେ କୁ ଭାଗବତ ଶାସ୍ତ୍ର ଇସ୍କନ ଭଲ ଲାଗିବ ନାହିଁ, ଇସ୍କନ ସେମାନେ ଆସିବେ ନାହିଁ। ଆମେ ଦେଖୁଛେ ଏଇଠି ସବୁ କେତେ ଏଇ ପାଖରେ ସବୁ ବହୁତ ସୁନ୍ଦର ପ୍ରକୃତି ଶୋଭା ରହିଛି, ତେଣୁ ସେମାନେ ସେଇଟାକୁ ଆସ୍ୱାଦନ କରନ୍ତି, ମ୍ୟୁଜିକ୍ ଫ୍ୟୁଜିକ୍ ଲଗେଇ କେତେ ପ୍ରକାର ଖାଦ୍ୟ ଗ୍ରହଣ କରିକି ଏସବୁ ତାକୁ ସେଟା ଆସ୍ୱାଦନ କରନ୍ତି, ହଜାର ହଜାର ଲୋକ ସେସବୁ ଆସୁଛନ୍ତି। କିନ୍ତୁ ଏଠି ଆମେ ସବୁ ପ୍ରସାଦ ବିତରଣ କରୁଛେ, ସବୁ କରୁଛେ, କିନ୍ତୁ ଏଠିକି ଆସୁନାହାନ୍ତି, ଏଇଭଳି ଯାଇ କାହିଁକି ଆସୁନାହାନ୍ତି, କାରଣ କ'ଣ ନା, ଏମାନେ ସବୁ କାକ ସ୍ୱଭାବର ବ୍ୟକ୍ତି, ସେମାନେ ଟିକେ ଆସିବେ ନାହିଁ, ମାଡ଼ିବେ ନାହିଁ ଏ ସ୍ଥାନକୁ ଆସିବେ, ଏଠି କୌଣସି ରେଷ୍ଟ୍ରିକ୍ସନ୍ କରାଯାଏ ନାହିଁ, ସମସ୍ତେ ଆସିପାରିବେ, କିନ୍ତୁ ସେମାନେ ଆସିପାରିବେ ନାହିଁ। ତେଣୁ ଏ ଯେଉଁ ରହିଛି ଶ୍ଲୋକଟି ହେଉଛି କ'ଣ, ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ 33 ଶ୍ଲୋକରେ ଏଇଟା କୁହାଯାଇଛି, କୁନ୍ତୀ ଦେବୀଙ୍କ ସ୍ତୁତିରେ କୁହାଯାଇଛି, ଅପରେ ବାସୁଦେବସ୍ୟ, ଅପରେ ବସୁଦେବସ୍ୟ, ଭଗବାନ କାହିଁକି ଆସନ୍ତି, ବିଭିନ୍ନ ପ୍ରକାର ଭକ୍ତମାନେ ବିଭିନ୍ନ ପ୍ରକାର ସବୁ କଥା କହିଛନ୍ତି, ଏବଂ କୁନ୍ତୀ ଦେବୀ ସେସବୁକୁ ଉଦ୍ଧାର କରିଛନ୍ତି, ତେଣୁ ସେହି ପ୍ରସଙ୍ଗରେ ଏ ଶ୍ଳୋକଟି କହିଛନ୍ତି, ଅପରେ ବାସୁ କିଏ କହୁଛନ୍ତି ଭଗବାନ ବସୁଦେବଙ୍କର ପ୍ରାର୍ଥନାରେ ଆସିଲେ, ଏହି ପ୍ରଶ୍ନଟି ମୋତେ ପଚାରିଥିଲେ ସ୍ୱର୍ଣ୍ଣକାଳୀ ଋଷି ପଚାରିଥିଲେ, ଭଗବାନ କାହିଁକି ବସୁଦେବଙ୍କ ପୁତ୍ର ହେଇକିରି ଆସିଲେ, ଦେବ କେଉଁ ବସୁଦେବଙ୍କ ପୁତ୍ର ହେଇକି ଆସିଲେ, ତୃତୀୟ ନମ୍ବର ପ୍ରଶ୍ନ। ତେଣୁ ଏହି ଶ୍ଲୋକରେ ପ୍ରଭୁପାଦ୍ମା ରାଣୀ କୁନ୍ତୀଙ୍କ ଶିକ୍ଷାରେ ଏଇ କଥାଟି କହିଛନ୍ତି, କ'ଣ ନା, କାକମାନେ ରାଜହଂସ ମିଶିବେ ନାହିଁ, ଏ ନଚିତ୍ରପଦ ଏଇ ଶ୍ଲୋକର ଏଇଟାକୁ ମଧ୍ୟ ସେ ଉଦ୍ଧାର କରିଛନ୍ତି ପ୍ରଭୁପାଦ ମହାରାଜ। ତଦ୍ରୂପ ମାନବ ସମାଜରେ କାକ ସଦୃଶ ଏବଂ ରାଜହଂସ ସଦୃଶ ବ୍ୟକ୍ତି ଅଛନ୍ତି, ରାଜହଂସ ଜାତୀୟ ବ୍ୟକ୍ତିମାନେ କୃଷ୍ଣ ଭାବନା କେନ୍ଦ୍ରକୁ ଆସିବେ, ଯେଉଁଠାରେ କି ସବୁକିଛି ଶୁଦ୍ଧ ତଥା ସ୍ୱଚ୍ଛ ଅଟେ, ଯେଉଁଠାରେ ଉତ୍ତମ ଶାସ୍ତ୍ର, ଦିବ୍ୟ ପ୍ରସାଦ, ଉତ୍ତମ ଶିକ୍ଷା, ଉତ୍ତମ ବୁଦ୍ଧି ଆଦି ସବୁକିଛି ଉତ୍ତମ ତଥା ବିଶୁଦ୍ଧ ଜିନିଷ ଅଛି। ତତ୍ ସଙ୍ଗେ ସଙ୍ଗେ କାକ ଜାତୀୟ ବ୍ୟକ୍ତିମାନେ କ୍ଲବ, ପାର୍ଟି ତଥା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶିତ ସ୍ଥାନମାନଙ୍କୁ ଯିବେ, ଏଣୁ କୃଷ୍ଣ ଚେତନା ଆନ୍ଦୋଳନ ରାଜହଂସ ଜାତୀୟ ବ୍ୟକ୍ତି ବିଶେଷ ପାଇଁ ଉଦ୍ଦିଷ୍ଟ, ଏହା କାକ ଜାତୀୟ ବ୍ୟକ୍ତିମାନଙ୍କ ପାଇଁ ନୁହେଁ, କିନ୍ତୁ ଆମେମାନେ କାକକୁ ସ୍ଥାନରେ ପରିଣତ କରିଦେଇପାରିବୁ, ତାହା ହିଁ ଆମର ଦର୍ଶନ, ଇସ୍କନ ଫିଲୋସଫି ଏଭଳି ଭାବେ
ଯେଉଁମାନେ କାକ ଥିଲେ ସେମାନେ ବର୍ତ୍ତମାନ ରାଜହଂସ ପରି ବିଚରଣ କରୁଛନ୍ତି, ତାହା ହିଁ କୃଷ୍ଣ ଚେତନାର ମହାତ୍ମ୍ୟ। ଏଇଭଳି ଭାବରେ ପ୍ରଭୁପାଦ ମହାରାଜ ରାଣୀ କୁନ୍ତୀଙ୍କ ଶିକ୍ଷାରେ ଏ କଥାଟି କହିଛନ୍ତି ପ୍ରଭୁପାଦ ମହାରାଜ। କାହିଁକି ଆସୁନାହାନ୍ତି? ଏଠି ସବୁ ପ୍ରକାର ଫ୍ରି ଦିଆଯାଉଛି, ଫ୍ରି ପ୍ରସାଦ ଦିଆଯାଉଛି, ଭଗବାନ କଥା କୁହାଯାଉଛି ସବୁ, କିନ୍ତୁ ଏଠିକି ଆସୁନାହାନ୍ତି। ହଜାର ହଜାର ଲୋକ ସେଠି କଥା ହେଉଛନ୍ତି, କାହିଁକି? ତାଙ୍କର ସ୍ୱଭାବ ହେଉଛି ଏଇଭଳି ଭାବ, ସେମାନେ ଭଲ ଲାଗିବନି ଏଇ ଜିନିଷ, ଭଗବାନ କଥା ସେ ଭଲ ଲାଗିବନି। ଯେଉଁଠି ଅଶ୍ଳୀଳ ନୃତ୍ୟ ଚାଲିଥିବ, ଏସବୁ ଅନ୍ୟାନ୍ୟ ସବୁ ଅଶ୍ଳୀଳ କଥା ସବୁ ଚାଲିଥିବ, ଆଉ ସବୁ ଅଖାଦ୍ୟ ସବୁ ମ୍ଳେଚ୍ଛ ଯେଉଁ ରହିଛି, କ'ଣ ଆମର ଯେଉଁ ରହିଛି ଅମେଧ୍ୟ ସବୁ ଦିଆଯାଉଥିବ, ସେଇଠି ସେମାନେ ପସନ୍ଦ କରିବେ, ସେମାନଙ୍କୁ ଭଲ ଲାଗିବ ନାହିଁ, ଭଲ ଲାଗିବ ନାହିଁ। କିନ୍ତୁ କୌଣସି କାରଣରୁ ଯଦି ସେ ଆସିଗଲେ ତାହେଲେ ତାଙ୍କର ଜୀବନ ବଦଳିଯିବ। ପ୍ରଭୁପାଦ ମହାରାଜ, ପ୍ରଭୁପାଦ ମହାରାଜ ଯାଇଥିଲେ ସେମାନେ ସବୁ କାକଂସ ସ୍ୱଭାବର ବ୍ୟକ୍ତି ଥିଲେ। ପାଶ୍ଚାତ୍ୟ ଜଗତ ଲୋକମାନଙ୍କ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, ବିଭିନ୍ନ ପ୍ରକାର ପାପୀ ବ୍ୟକ୍ତିଙ୍କର କଥା ରହିଛି, ଗୋଟେ ଲିଷ୍ଟ ରହିଛି, ଏବଂ ଲିଷ୍ଟ କରିପାରିଲେ ନାହିଁ, ଆହୁରି ବହୁତ ରହିଛନ୍ତି ଲିଷ୍ଟ, ଯିଏ ଯିଏ ନିଅନ୍ତି ପାପା, ଆହୁରି ମଧ୍ୟ ବହୁତ ପାପୀ ବ୍ୟକ୍ତି ରହିଛନ୍ତି, ସେମାନେ ସବୁ କାକ ସ୍ୱଭାବର ବ୍ୟକ୍ତି ଥିଲେ। କିନ୍ତୁ ପ୍ରଭୁପା ତାଙ୍କର ବହୁତ ବହୁତ ଭାଗ୍ୟ, ପ୍ରଭୁପା ତାଙ୍କର ସଂଗଲାଭ କରି, ପ୍ରଭୁପା ସଂଗଲାଭ କରିବାରୁ ତାଙ୍କ ଜୀବନ ପରିବର୍ତ୍ତନ ହୋଇଗଲା। ଆଜି ସେମାନେ ଏଇ ଯେଉଁ ପ୍ରଭୁପାଦ ମହାରାଜ ସେଇଟା କହୁଛନ୍ତି, ଯେଉଁମାନେ କାକଜ ଜାତୀୟ ବ୍ୟକ୍ତି ଥିଲେ ସେମାନେ ବର୍ତ୍ତମାନ ହଂସ ସ୍ୱଭାବ ହୋଇଯାଇଛନ୍ତି। ଆମର ଗୋଟେ ରହିଛନ୍ତି ବଳଦେବ କବି ସୂର୍ଯ୍ୟ, ବଳଦେବ ବିଶ୍ୱା ବଳଦେବ ରଥ କବି ସୂର୍ଯ୍ୟ ବୋଲି କୁହାଯାଉଛି, ସେ ଗୋଟେ ଗ୍ରନ୍ଥ ରଚନା ସେ ଗୋଟେ କବିତା ରଚନା କରିଥିଲେ ଆମେ ପିଲାଦିନ ପଢ଼ୁଥିଲୁ ସ୍କୁଲରେ, ଲୋକେ ହସିବେ, ଲୋକ ହସିବେ କେବଳ ଇଏଟା ଶ୍ଳୋକଟି ଆମେ ଜଗତ ହଁ ସେ ଯେଉଁ ପ୍ରଥମଟା ହେଉଛି କ'ଣ, କେବଳ ଲୋକମାନେ ହସିବେ, ଜନ କ'ଣ କହିଲେ ବିଭିନ୍ନ ପ୍ରକାର ଉଦାହରଣ ଦେଇଛନ୍ତି ବଳଦେବ ରଥ, ବରଜୀ ବରସେ ଦେଇ ମାନସ, ବରଜୀ ବରସେ ଅମଧ୍ୟ ବ୍ୟାସ, ଦେହ ମନ୍ଦାକିନୀ ରଜ ଲଗାଇ, ଗ୍ରାମ ସୁଖରେ କି ହୋଇବ ଗାଈ, ଜନେ ହସିବେ ଏଇ ତୁମ ଫଳ, କେବଳ ଜନ ହସିବେ। ବଳଦେବ ରଥକୁ ମାଲୁମ ନଥିଲା ସ୍ୱଭାବ ପରିବର୍ତ୍ତନ ହେବ, ସ୍ୱଭାବ କେମିତି ପରିବର୍ତ୍ତନ କରାଯିବ ବଳଦେବ ରଥ ଜାଣିନଥିଲେ। କବି ସୂର୍ଯ୍ୟ ତାଙ୍କୁ ସମାଜ ଦିଆଯାଇଛି, ତାଙ୍କୁ ଟାଇଟଲ ଦିଆଯାଇଛି, କିନ୍ତୁ ଆମର ଏଇ ଯେଉଁ କୃଷ୍ଣ ଭାବନା ସଂଘ ହେଉଛି ସେଇଭଳି ଭାବରେ ଯେଉଁମାନେ ବରଜୀବ ରଥ ହେଉଛି, ବରଜୀବ ହେଉଛି ଶ୍ରେଷ୍ଠ ଜୀବ ହେଉଛନ୍ତି ଗାଭୀ, ବରମା ଜୀବମାନଙ୍କୁ ଶ୍ରେଷ୍ଠ ହେଉଛନ୍ତି ଗାଭୀ, ବରଜୀବ ରସେ ଗୋରସ ଦେଇ ମାନସ ଗୋଟିଏ ବର୍ଷ କାଳ, ଏବଂ ବରଜୀ ବରସେ ଅମେଧ୍ୟ ଗ୍ରାହସ, ଅମେଧ୍ୟ ଗ୍ରାହସ କହିଲେ ଯେଉଁ ସବୁ ଶୁକର, ଶୁକରର ଖାଦ୍ୟ ହେଉଛି ବିଷ୍ଠା, ସେ ଅମେଧ୍ୟ ଏ ଗୋଟିଏ ବର୍ଷ କାଳ ସେ ଅମେଧ୍ୟକୁ ତ୍ୟାଗ କରିବ, ଗୋଟିଏ ବର୍ଷ କାଳ ଗୋରସ ପାନ କରିବ, ଏବଂ ଦେହ ମନ୍ଦା ଆଗରେ ରଜ ଲଗାଇ, ଶୁକର କେଉଁଠି ରୁହେ, ଯେ ପଙ୍କ ପଙ୍କ ସ୍ଥାନରେ ସବୁ ରୁହେ, କିନ୍ତୁ ଗଙ୍ଗାଦେବୀଙ୍କର ରଜକୁ ଲଗେଇବ, ଦେହ ମନ୍ଦା ଆଗରେ ରଜ ଲଗାଇ, ଗ୍ରାମ ଶୁକରେ କି ହେବ ଭାଇ, ଜନେ ହସିବେ ଏଇ ତ ଫଳ, କେବଳ ଜନେ ହସିବେ, କିନ୍ତୁ ହେଇପାରିବ ସ୍ୱଭାବ ପରିବର୍ତ୍ତନ ହେଇପାରିବ କିଭଳି ଭାବରେ ନା କୃଷ୍ଣ ଚେତନା ପ୍ରଭୁପାଦ ମହାରାଜ ତାଙ୍କର ସେ କହିଛନ୍ତି ସେଇଟା। ଯେଉଁମାନେ କାକ ସ୍ୱଭାବର ବ୍ୟକ୍ତି ଥିଲେ ପାଶ୍ଚାତ୍ୟ ଜଗତ ଲୋକମାନେ ଦେଖନ୍ତୁ, ପ୍ରଭୁପାଦ ମହାରାଜ କୃପା ପ୍ରାପ୍ତ ହେଇକରି ତାଙ୍କର ଜୀବନରେ ପରିବର୍ତ୍ତନ ଆସିଗଲା। ସମଗ୍ର ଆ ପରସ୍ପରକୁ ସେଇଟା କହିବେ, ସମଗ୍ର ବିଶ୍ୱରେ ଗୋଟେ ବିପ୍ଳବ ଆସିଗଲା, ବିଶ୍ୱରେ ବିପ୍ଳବ ଆସିଗଲା, ଏଭଳି ଶାସ୍ତ୍ର ରହିଛନ୍ତି। ତେଣୁ ତତ୍ ବାହ୍ୟ ସଂତୀର୍ଥ ମସନ୍ତି ମାନସା ନଜତ୍ର ହଂସା ନିରଞ୍ଜୀ ଶିକ୍ଷା, ଏ ଶ୍ଳୋକରେ ଶିବା ସୁଦର୍ଶନ କହୁଛନ୍ତି, ବାସୁଦେବ ବ୍ୟତିରିକ୍ତ ଅନ୍ୟ ବିଷୟ ଜ୍ଞାନ କେବଳ ବାକ୍ୟାଚୁର୍ଯ୍ୟ, ଇଏ ହେଉଛି ଅପୂର୍ଣ୍ଣ କ୍ଷୀଳ, କ୍ଷୀଳ ଶାସ୍ତ୍ର ପୂର୍ଣ୍ଣ ଶାସ୍ତ୍ର ନୁହଁ, ଅନେକ ପୁରାଣ ସବୁ ରହିଛନ୍ତି ବେଦ ଉପନିଷଦ, ସେଇଥିପାଇଁ ନାରଦମୁନି କହିବେ ଏସବୁ ଯୁଗୁପ୍ସିତମ ନିନ୍ଦନୀୟ ଶାସ୍ତ୍ର ବୋଲି କହିବେ। ଆଉ ପରେ ସେସବୁ ଆସିବ କଥା, ନିନ୍ଦନୀୟ ଯୁଗୁପ୍ସିତମ ଧର୍ମକୃତି ଅନୁଶାସିତ ସବୁ ନିନ୍ଦନୀୟ ଶାସ୍ତ୍ର ବୋଲି କହିଲେ, ଏ ଧାର୍ମିକ ଶାସ୍ତ୍ରକୁ ସେ କହୁଛନ୍ତି ନିନ୍ଦନୀୟ, ଆଉ ଅଧର୍ମ ଶାସ୍ତ୍ର କଥା ଅଧର୍ମ କଥା କ'ଣ କୁହାଯିବ। ତେଣୁ ଶିବା ସୁଦର୍ଶନୀ କହୁଛନ୍ତି, କାକ ତୁଲ୍ୟାନାମ କହିଲେ କାମିନାମ ରତିସ୍ଥାନ ଉଛନ୍ତି ମନ୍ୟତେ, କାମୀ ବ୍ୟକ୍ତିମାନଙ୍କ ପାଇଁ ତାଙ୍କର ରତିସ୍ଥାନ ସେଇଟା, ରତିସ୍ଥାନ ଉଛନ୍ତି କହିଲେ ମନ୍ୟତେ, ଉଛନ୍ତି କହିଲେ ସେମାନେ ଗ୍ରହଣ କରନ୍ତି। ମାନନ୍ତି ଏଇଭଳି ଭାବରେ ନିରମନ୍ତି କହିଲେ ନିତରାଂ ନ ରମନ୍ତି ସାଧୁ ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ଏଇସବୁକୁ ଭଲ ଲାଗିବ ନାହିଁ ତାଙ୍କୁ ନିରମନ୍ତି କହିଲେ ନିତରାଂ ନ ରମନ୍ତି କେବେ ସେଥିରେ ସେମାନେ ଆଗ୍ରହ ପ୍ରକାଶ କରିବେ ନାହିଁ ଆନନ୍ଦ ପ୍ରାପ୍ତ ହେବେ ନାହିଁ ଫିଲ୍ମ ଫିଲ୍ମ ଯିବା ପାଇଁ କେତେ ଫିଲ୍ମ ସବୁ କେତେ ସବୁ ଆୱାର୍ଡ଼ ପାଉଛି ଫିଲ୍ମ ଫେୟାର ଆୱାର୍ଡ଼ ସବୁ କେତେ କ'ଣ ସବୁ ଦିଆଯାଉଛି ହଜାର ହଜାର ସବୁ ଆଜିକାଲି ଏବେ ସବୁ କ'ଣ ହେଲା ମୁଁ କହିପାରୁନି ଗୋଟେ ନୂଆ ଫିଲ୍ମ ରିଲିଜ୍ ହେଲା ମାନେ କେତେ କ'ଣ ସବୁ ଫାଇଟିଂ ହେଇଯିବ ବ୍ଲାକ୍ରେ ଟିକେଟ୍ ସବୁ ଦିଆଯାଉଛି ଏଇଭଳି ହେବାର କଥା ଫିଲ୍ମ ଦେଖିବା ପାଇଁ ନିତରାମ ନରମନ୍ତି ଉଶିକ୍ଷା ଶବ୍ଦର ଅର୍ଥରେ ଶ୍ରୀ ସୁଧର ସ୍ୱାମୀ କହୁଛନ୍ତି ଉଶିକ କହିଲେ କମନୀୟ ବ୍ରହ୍ମ କ୍ଷୟ କହିଲେ ନିବାସ ଜେସାନ୍ତେ ଯେଉଁଠି ଭଗବାନଙ୍କର କଥା ନାହିଁ ଭଗବାନ ନିବାସ ନାହିଁ ଉଶିକ୍ଷା ନିରମନ୍ତି ଉଶିକ୍ଷା ହଂସ ସ୍ୱଭାବ ବ୍ୟକ୍ତିମାନେ ଏହାକୁ ପସନ୍ଦ କରିବେ ନାହିଁ ବହୁ ଦେଖିବା ବିଭିନ୍ନ ସମାଜରେ ବିଭିନ୍ନ ସ୍ଥାନରେ ଟିଭି ଇତ୍ୟାଦି ବିଭିନ୍ନ ରେଡ଼ିଓ ଇତ୍ୟାଦି ବିଭିନ୍ନ ସ୍ଥାନରେ ବହୁତ ପ୍ରକାର ସାହିତ୍ୟ ସମ୍ମିଳନୀ ହେଉଛି ବହୁତ ପ୍ରକାର ଆଲୋଚନା କବି ସମ୍ମିଳନୀ ହସରହସ ପ୍ରଚାର କରାଯାଉଛି କେତେ କ'ଣ ସବୁ କରାଯାଉଛି କିନ୍ତୁ ସାଧୁ ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ସେଥିପ୍ରତି ଆକର୍ଷିତ ହେବେ ନାହିଁ ସେମାନେ କେଉଁଠି ପ୍ରତି ଆକର୍ଷିତ ହେବେ ନା ଯେଉଁଠି ଭଗବାନଙ୍କ ଗୁଣଗାନ କରାଯାଉଛି ତାଙ୍କର ସ୍ୱଭାବ ସେହିଭଳି ଭାବେ ତାଙ୍କୁ ଭଲ ଲାଗିବ ନାହିଁ ହଂସ ସ୍ୱଭାବ ବ୍ୟକ୍ତିମାନେ ସେମାନେ କାହୁ ଯେଉଁଠି ବସୁଛନ୍ତି ସେମାନେ ସେଠି ବସିବେ ନାହିଁ ଏବଂ ଭାଗବତମ ଶାସ୍ତ୍ର କୁହାଯାଇଛି ହଂସ ସ୍ୱଭାବ ବ୍ୟକ୍ତିମାନଙ୍କ ପାଇଁ ପରମହଂସାନା ପରମହଂସ ବ୍ୟକ୍ତିମାନଙ୍କ ପାଇଁ ଏ ଭାଗବତମ ଶାସ୍ତ୍ର ତେଣୁ ଯେଉଁମାନେ ପରମହଂସ ନୁହନ୍ତି ସେମାନେ ଭାଗବତ ଭଲ ପାଇପାରିବେ ନାହିଁ ତାହେଲେ ଅନ୍ୟ ଶାସ୍ତ୍ର ସବୁ ପଢ଼ିବେ ଭାଗବତମ ଶାସ୍ତ୍ର ପଢ଼ିବେ ନାହିଁ ପରମହଂସ ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି ପରମହଂସ ସ୍ୱଭାବ ବ୍ୟକ୍ତିମାନେ ଏ ଭାଗବତ ଶାସ୍ତ୍ର ଅଧ୍ୟୟନ ରସାମୃତ ତୃପ୍ତେଶ୍ୱର ନାନ୍ୟତ୍ର ଶାସ୍ତ୍ର ଅଧିକ ଅଛି ଏ ଭାଗବତ ଶାସ୍ତ୍ର ଯେଉଁ ରସ ରହିଛି ଏ ରସରେ ସେମାନେ ଏତେ ଆନନ୍ଦିତ ହେବେ ଆଉ କୌଣସି ଶାସ୍ତ୍ର ତାଙ୍କୁ ଭଲ ଲାଗିବ ନାହିଁ ବିଭିନ୍ନ ସ୍ଥାନରେ ଏ ଯେଉଁ ଭାଗବତ ମହାତ୍ମା ବର୍ଣ୍ଣନା କରାଯାଇଛି ଯେଉଁମାନେ ଭାଗବତ ରସ ପ୍ରାପ୍ତ ହେଉଛନ୍ତି ସେମାନେ ଆଉ କୌଣସି ପୁରାଣ ଉପନିଷଦ ଇତ୍ୟାଦି ବା ବୈଦିକ ବେଦ ଇତ୍ୟାଦିର ପ୍ରତି ଆକର୍ଷିତ ହେବେ ନାହିଁ କ'ଣ ତଦ୍ର ସାରମୃତ ତୃପ୍ତସ୍ୟ ସର୍ବଭାଗବତ ସାରମ ସର୍ବବେଦ ସର୍ବ ଇତିହାସ ସର୍ବବେଦ ଇତିହାସ ସାରମ ସାରମ ସମୃତ ସର୍ବବେଦାନ୍ତ ସାରମ ଶ୍ରୀ ଭାଗବତ ଇଷ୍ଟେ ତଦ୍ର ସାରମୃତ ତୃପ୍ତସ୍ୟ ନାନ୍ୟତ୍ର ଶାସ୍ତ୍ର ଅତି କୋଚି ସମସ୍ତ ବେଦର ସାର ହେଉଛନ୍ତି ଭାଗବତମ ଭାଗବତମ ଏଇଭଳି ଭାବରେ ଆମକୁ ସୁଯୋଗ ମିଳିଛି ଯେଉଁମାନେ ଭାଗବତ ରସକୁ ଆସ୍ୱାଦନ କରୁଛନ୍ତି ତାଙ୍କୁ ଆଉ କୌଣସି ରସ ଭଲ ଲାଗିବ ନାହିଁ ତଦ୍ର ସାମୃତ ତୃତୀୟ ନାନ୍ୟତ୍ର ଶାସ୍ତ୍ର ଅତି କୋଚିତ ଆଉ କୌଣସି ତାଙ୍କୁ ଭଲ ଲାଗିବ ନାହିଁ ଆଉ କୌଣସି ଶାସ୍ତ୍ର ମୁଁ ଶାସ୍ତ୍ର ଏଇଭଳି ଭାବ ଶାସ୍ତ୍ର ହେଉଛି ଏଇଭଳି ଭାବରେ ତେଣୁ ବ୍ୟାସଦେବୀଟାକୁ ଯେତେବେଳେ ଆପରେ ଆସିବ ସପ୍ତମ ଅଧ୍ୟାୟରେ ଅଷ୍ଟମ ନମ୍ବର ଶ୍ଳୋକ ସେଇଟା କୁହାଯିବ ଅନୁକ୍ରମୀୟ ଭାଗବତ ରଚନା କରିଥିଲେ କିନ୍ତୁ ଠିକ୍ ଭାବରେ ପ୍ରେଜେଣ୍ଟେସନ୍ ହେଇନଥିଲା କିନ୍ତୁ ଯେତେବେଳେ ତାକୁ ଶୋଧନ କଲେ ଅନୁକ୍ରମୀୟ ଶବ୍ଦରେ ସେଟା ସୁଦର୍ଶନ କହୁଛନ୍ତି ଶୋଧନ କଲେ ଶୋଧନ କରିବା ପରେ ଏଇ ଭାଗବତ ଶାସ୍ତ୍ର ଆମେ ପ୍ରାପ୍ତ ହେଉଛେ ଏ ଭାଗବତ ଯେଉଁମାନେ ଆମେ ଶୁଣୁଥିଲେ ନା ନାରଦ ମୁନି ବ୍ୟାସଦେବ ଯେତେବେଳେ ଶୁଣୁଥିଲେ ତାଙ୍କୁ ଲାଗୁଥିଲା ଆଗରୁ ଶୁଣିନା ପ୍ରଥମ ଥର ପାଇଁ ଶୁଣୁଛନ୍ତି ଯିଏ ଏଇ ଶାସ୍ତ୍ରକୁ କହିଲେ ନାରଦ ମୁନି କହିଲେ ବ୍ୟାସଦେବଙ୍କୁ ବ୍ୟାସଦେବ କହିଲେ ସୁଖଦେବ ଗୋସ୍ୱାମୀଙ୍କୁ କିନ୍ତୁ ସୁଖଦେବଙ୍କ ମୁଖରୁ ଯେତେବେଳେ ଶୁଣୁଥିଲେ ତାଙ୍କୁ ଲାଗୁଥିଲା ଅପୂର୍ବ ଶାସ୍ତ୍ର ନୂତନ ଶାସ୍ତ୍ର ଏଭଳି ଭାଗବତ କହିବା ରହିଛି କ'ଣ କହିବା ତେଣୁ ଏ ଶ୍ଳୋକଟି ଏତେ ସୁତ ଗୋସ୍ୱାମୀ ଏତେ ଶ୍ଳୋକ ପ୍ରତି ଦ୍ୱାରା ପ୍ରଭାବିତ ହୋଇଯାଇଛନ୍ତି ତେଣୁ ଲାଷ୍ଟକୁ ଦ୍ୱାଦଶ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟ ଏକାବନ ଶ୍ଳୋକରେ ମଧ୍ୟ ଏହି ଶ୍ଳୋକ ଆଉଥରେ କହିବେ ରିପିଟ୍ କରିବେ ଏ ଶ୍ଳୋକରେ ତିନୋଟି ଶ୍ଳୋକକୁ ରିପିଟ୍ କରିଛନ୍ତି ସୁତ ଗୋସ୍ୱାମୀ ଲାଷ୍ଟକୁ ଭାଗବତ କ୍ରମ ଏଇଟା ଆସିବ ଦ୍ୱାଦଶ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ଭାଗବତ କ୍ରମ ଯେଉଁ ଭାଗବତମରେ 18,000 ଶ୍ଳୋକ ସବୁ ରହିଛି ପ୍ରଥମେ ସବୁ ସଂକ୍ଷେପରେ କୁହାଗଲା ତାପରେ ବିସ୍ତାର ଭାବରେ କୁହାଗଲା ଅନ୍ତିମରେ ମଧ୍ୟ ସଂକ୍ଷେପରେ କହିବେ ଦ୍ୱାଦଶ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟକୁ କୁହାଯାଏ ଭାଗବତ କ୍ରମ ଏ ସଂକ୍ଷେପରେ କହିକରି ମଧ୍ୟ ଏ ତିନୋଟି ଶ୍ଳୋକକୁ କହିଲେ ଉଚ୍ଚାରଣ କଲେ ତିନୋଟି ଶ୍ଳୋକ ତାଦେହରୁ ଇଏ ଗୋଟିଏ ଶ୍ଳୋକ ପ୍ରଥମ ଶ୍ଳୋକ ହେଉଛି ଏଇଟା ନଜତ ବଚସ୍ଥିତ ପଦଂ ହରିର୍ଯଶୋ ଜଗତ ପବିତ୍ରଙ୍କୁ ପ୍ରଗଣିତ କରିଛି ତେଣୁ ଏଇଭଳି ଭାବରେ କହିବା ଆମେ ତାପରେ ଶ୍ଳୋକରେ କହୁଛନ୍ତି ତଦ୍ ବାଘ ବିସର୍ଗୋ ଜନତାଗ ବିପ୍ଳବ ଯାସ୍ମିନ୍ ପ୍ରତି ଶ୍ଳୋକମ ଅବଦବତ୍ୟପି ନାମାନି ଅନନ୍ତ ଦଶଙ୍କି ଦାନି ଯତ୍ ଶୁଣନ୍ତି ଗାୟନ୍ତି ଗୃଣନ୍ତି ସାଧବ ତଦ୍ ବାଘ ବିସର୍ଗୋ ଏକ ବଚନ ବାଘ ଏଭଳି ଭାବରେ ବିସର୍ଗ ଜନତାଗ ବିପ୍ଳବ ଜନତାମାନଙ୍କର ଲୋକମାନଙ୍କର ଯେଉଁ ରହିଛି ପାପକୁ ଧ୍ୱଂସ କରିଦେବ ବିପ୍ଳବ ଗୋଟେ ବିପ୍ଳବ ସୃଷ୍ଟି କରିବ ଏ ଭାଗବତ ଶାସ୍ତ୍ର ଏଇଭଳି ଭାବରେ ଜନତାଙ୍କ ବିପ୍ଳବ ଯସ୍ମିନ୍ ପ୍ରତି ଶ୍ଳୋକ ଅବଦବର୍ତ୍ତୀ ଯଦି ଯଦି ଜଣେ ତା ଦେହରେ ମୋତେ କିଛି ଭୁଲ ଭାବରେ ରହିଛି ଅବଦବର୍ତ୍ତେବି ଶବ୍ଦର ଅର୍ଥରେ ଶିବା ସୁଧର ସ୍ୱାମୀ କହୁଛନ୍ତି କ'ଣ ଅପଶବ୍ଦାଦି ଯୁକ୍ତ ଆମେ ଦେଖିବା ଭାଗବତ ମଧ୍ୟ ଟୀକାକାର ସବୁ କହିଛନ୍ତି ଆର୍ଷ ପ୍ରୟୋଗ ହେଇଛି ସବୁ ମାନେ ଗ୍ରାମାଟିକାଲ ଲେଖିଲେ କିଛି ଭୁଲ ଭାଲ ହେଇଯାଉଛି ସେଇଟାକୁ ଆର୍ଷ ପ୍ରୟୋଗ ବୋଲି କୁହାଯାଉଛି ଆର୍ଷ ପ୍ରୟୋଗ ହେଇଛି ଏଇଟା ଗ୍ରାମାଟିକାଲ ଠିକ୍ ନାହିଁ କିନ୍ତୁ ଅନ୍ୟମାନେ କହିବେ ନାହିଁ ଏଇଟା ଭୁଲ ଭାଲ ଶାସ୍ତ୍ର ପଢ଼ିବ ନାହିଁ ଯେତେ ବିଦ୍ୱାନ ପଣ୍ଡିତ ହୁଅନ୍ତୁ ପ୍ରଭୁବାଦ ମହାରାଜ ଯାଇଥିଲେ ଆମେରିକାକୁ ସେତେବେଳେ ସବୁ ବହୁତ ବିଦ୍ୱାନ ସବୁ ଆସିଥିଲେ ସାଂସ୍କୃତ ସ୍କଲାର ସବୁ ଆସିଥିଲେ ପ୍ରଭୁବାଦ ମହାରାଜ ତାଙ୍କୁ ଦେଖାନ୍ତି ଭାଗବତ ଶାସ୍ତ୍ର ଦେଖାନ୍ତି କିଏ କହିବ ତୁମେ ଯେତେ ବିଦ୍ୱାନ ହୁଅ ବିଦ୍ୱାନ ବ୍ୟକ୍ତିମାନେ ଦେଖିବେ ନାହିଁ କେଉଁଠି ଭୁଲ ଅଛି ଯେଉଁମାନେ ସାଧୁ ସ୍ୱଭାବ ବ୍ୟକ୍ତି ସେମାନେ ଦେଖିବେ ନାହିଁ କେଉଁଠି ଭୁଲ ଅଛି ଆଉ ପରସ୍ପର ସେଇଟା କୁହାଯାଉଛି ଏଇ ଶେଷପଟେ ରହିଛି ନା ଯଦି ପଚାଶ ଚିତ୍ର ପ୍ରଦମ ତା ପରସ୍ପଟେ ହେଉଛି କ'ଣ ନା ତଦ ବାଘ ବିସର୍ଗ ଇଏ ଗୋଟେ ମନୁଷ୍ୟ ସମାଜର ପାପ ରାଶି ଯେଉଁ ରହିଛି ତାକୁ ସବୁ ବିପ୍ଳବ କରିଦେବ ଗୋଟେ ନଷ୍ଟ କରିଦେବ ଏଭଳି ଭାବରେ ପାପ ରହିଛି ଭାବି ବ୍ୟକ୍ତି କେତେ ରହିଛନ୍ତି ତଦ ବାଘ ବିସର୍ଗ ଜନତା ବିପ୍ଳବ ଦଶମୀ ପ୍ରତିଶ୍ଳୋକ ପ୍ରତିଶ୍ଳୋକ ପ୍ରତି ଶ୍ଳୋକରେ ଭୁଲ ଅଛି ପ୍ରତି ଶ୍ଳୋକରେ ଅବଧବତ୍ୟ ବି ବା ଅପଶବ୍ଦ ରହିଛି ଅପଶବ୍ଦାଦି ଯୁକ୍ତ ବା କିଛି ଆହାସ ପ୍ରୟୋଗ ହେଇଛି କିଛି ଗ୍ରାମାଟିକାଲ ଠିକ୍ ହେଇନାହିଁ ପଣ୍ଡିତମାନେ କହିବେ ସେଇଟା ଏଇଟା ଭୁଲ ତମର ରହିଛି ପଣ୍ଡିତମାନେ କହିବେ ବହୁତ ବିଦ୍ୱାନ ପଣ୍ଡିତ ସବୁ ରହିଛନ୍ତି କିନ୍ତୁ ନାମାନି ଅନନ୍ତ ସେ ଦଶ ପିଦାଣୀ ଯ ଶୁଣନ୍ତି ଗାୟନ୍ତି ଶୁଣନ୍ତି ସାଧବ ସାଧୁମାନେ ସେଇଟାକୁ କହିବେ ନାହିଁ ଏଇଟା ଭୁଲ ଅଛି ବୋଲି ସେମାନେ ସେଇଟାକୁ କ'ଣ କରନ୍ତି କାରଣ ସେଠି ଭଗବାନ ଅନନ୍ତଙ୍କର ଦୋଷ ରହିଛି ନାମାନି ଅନନ୍ତସ୍ୟ ଦୋଷ ଅଙ୍କିତ ଆନି ଭଗବାନଙ୍କର ଅନନ୍ତଙ୍କର ଦୋଷ ଅଙ୍କିତ ହେଇଛି ସେଠି ତେଣୁ ସେମାନେ ଶୁଣନ୍ତି ଗାୟନ୍ତି ଗୃଣନ୍ତି ସାଧବ ଏହାକୁ ଶୁଣନ୍ତି ଏଭଳି ରହିଛି ଶୁଣିବେ ସେମାନେ ସେମାନେ କହିବେ ନାହିଁ ଭୁଲ ଭାଲ ଅଛି ଏବେ ଶୁଣିବା ନାହିଁ ନା ସେମାନେ ସାଧୁ ନୁହନ୍ତି ଅସାଧୁ ବିଦ୍ୱାନ ହେଇଥାଇପାରନ୍ତି ପଣ୍ଡିତ ହେଇଥାଇପାରନ୍ତି କିନ୍ତୁ ଭାଗବତ ପଣ୍ଡିତମାନଙ୍କ ଦ୍ୱାରା ଆସ୍ୱାଦନ ନୁହଁ ସେମାନେ ବୁଝିପାରିବେନି ପଣ୍ଡିତମାନେ ବୁଝିପାରିବେନି ଭାଗବତଙ୍କୁ ଏଇଟା ଶିବଜୀ କହୁଛନ୍ତି ପାର୍ବତୀଙ୍କୁ କହୁଛନ୍ତି କ'ଣ ନା ଅହମ୍ ବେଦି ସୁଖ ବେଦମି ବ୍ୟାସ ବେଦି ବା ନ ବେଶୀ ବ୍ୟାସ ବେଦି ନ ବେଦିବା ଯେତେବେଳେ ଶିବଜୀ କହୁଛନ୍ତି ପାର୍ବତୀଙ୍କୁ ଏ କଥା ପାର୍ବତୀ ବୁଝିପାରୁନାହାନ୍ତି କହୁଛନ୍ତି ଶିବଜୀ କହୁଛନ୍ତି ହଁ ବ୍ୟତି ମୁଁ ଜାଣିଛି ଭାଗବତ ମୁଁ ଜାଣିଛି ଏବଂ ବ୍ୟାସ ଏ ସୁଖଦେବ ଜାଣିଛନ୍ତି ହଁ ବ୍ୟତି ସୁଖ ବେଦମୀ ସୁଖ ଜାଣିଛନ୍ତି ବ୍ୟାସ ବେଦି ନ ବେଦିବା ବ୍ୟାସ ଜାଣିଛନ୍ତି କି ନାହିଁ ମୁଁ କହିପାରିବି ନାହିଁ ବେଦି ନ ବେଦିବା ତେଣୁ ପାର୍ବତୀ ଦେବୀ ଚିନ୍ତା କରୁଛନ୍ତି ବ୍ୟାସ କହିଲେ କେଉଁ ବ୍ୟାସ ଯେ ଭାଗବତ ଶାସ୍ତ୍ରୀ ରଚନା କି ନା ହଁ ସେଇ ବ୍ୟାସ କେମିତି ନା ଭକ୍ତିଆ ଭାଗବତମ ଗ୍ରାହ୍ୟ ନା ବୁଦ୍ଧିଆ ନ ଟିକେୟା ତୁମେ ଯେତେ ବୁଦ୍ଧି ହଉ ତୁମେ ଯେତେ ପଣ୍ଡିତ ହୁଅ ଯେତେ ଯାହା ହୁଅ ଯେତେ ଟୀକାକାର ହୁଅ ତୁମେ କିନ୍ତୁ ଭାଗବତଙ୍କୁ ବୁଝିପାରିବ ନାହିଁ ଭକ୍ତିଆ ଭାଗବତଙ୍କୁ ରାୟ ଭଗବାନ ଯେଭଳି ଭାବରେ ଭକ୍ତି ମାଧ୍ୟମରେ ଉପଲବ୍ଧ ହୁଅନ୍ତି ସେଇଭଳି ଭାବରେ ଭାଗବତ ଶାସ୍ତ୍ର ଯେତେ ବିଦ୍ୱାନ ବ୍ୟକ୍ତି ପଣ୍ଡିତ ଯେତେ ସବୁଠୁ ନମ୍ବର ୱାନ୍ ପଣ୍ଡିତକୁ ଡକାଯିବ ସେ ସବୁ ଭୁଲ କହିବେ ଏଠି ଭୁଲ ଅଛି ସେଠି ଭୁଲ ଅଛି ସେଠି ଭୁଲ ଅଛି କିନ୍ତୁ ସେମାନେ ବୁଝିପାରିବେ ନାହିଁ ଭାଗବତଙ୍କ ଶାସ୍ତ୍ରକୁ ଏଇଟାକୁ କିଏ ଆସ୍ୱାଦନ କରିବେ ନା ସାଧୁମାନେ ସାଧୁମାନେ ସେମାନେ ଦେଖିବେ ନାହିଁ ଏଇଟା ଭୁଲ ଅଛି ଭୁଲ ଥିଲେ ମଧ୍ୟ ସେଠି ସେମାନେ ଦେଖିବେ ଭଗବାନ ଗୁଣଗାନ କରାଯାଉଛି କି ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯେତେବେଳେ ପ୍ରଭୁପାଦ ମହାରାଜ ଆମର ଶ୍ରୀ ଭକ୍ତି ସିଦ୍ଧାନ୍ତ ଶ୍ରୀ ପ୍ରଭୁପାଦ ମହାରାଜ ସେ ଗୋଟେ ସବୁ ତାଙ୍କର ଲେଖା ଦେଉଥିଲେ ଆମର ଯେଉଁ ହାରମୋନିଷ୍ଟରେ ସବୁ ବାହାରୁଥିଲା ଆମର ଗୌଡ଼ ବୈଷ୍ଣବ ସିଦ୍ଧାନ୍ତ ସବୁ ବାହାରୁଥିଲା ତତେ ସବୁ ବାହାରୁଥିଲା ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଲେ ତାଙ୍କର ଯାହା ସବୁ ଲେଖା ସବୁ ପବ୍ଲିଶ କରିବ
ସେ ଦେଖୁଥିଲେ, ସେ ଦେଖୁନଥିଲେ କେତେ ଭୁଲ ଅଛି, ଏଠି ଭୁଲ ସେଠି ଭୁଲ ସେଠି ଭୁଲ, ସେ ଦେଖୁନଥିଲେ। ସେ ଦେଖୁଥିଲେ କୃଷ୍ଣଙ୍କର ନାମ କେତେ ଥର ଲେଖା ହେଇଛି, ଏଇଟା ସେ ଦେଖୁଥିଲେ। ଏ ସାଧୁ, ଇଏ ସାଧୁର ଲକ୍ଷଣ ହେଉଛି ଏଇଟା। ସାଧୁ କହିଲେ ସେମାନେ ଦେଖିବେ ଭଗବାନ ଗୁଣଗାନ କରାଯାଉଛି, ସେମାନେ କହିବେ ନାହିଁ ଏଠି ଭୁଲ ଅଛି ସେଠି ଭୁଲ ଅଛି। ନାନନ୍ଦ ସେ ଯଶ ଗୀତାନି ଯଶ ଶୁଣନ୍ତି ଗାଏନ୍ତି ଗୁଣନ୍ତି ସାଧବ, ବହୁତ ସୁନ୍ଦର ଶ୍ଳୋକ। ତେଣୁ ସେବା ସୁଦର୍ଶନ କହୁଛନ୍ତି ବିନା ବି ପଦ ଚାତୁର୍ଯ୍ୟଂ, ବହୁତ ବହୁତ ବ୍ୟକ୍ତି ଅଛନ୍ତି ବହୁତ ଅଳଙ୍କାରିକ ଭାବରେ ସବୁ କଥା ରହିଛି, ବହୁତ ଅଳଙ୍କାର। ଆମେ ସାହିତ୍ୟ ବିଷୟରେ ଜାଣିନାହିଁ, ଆମର ଜ୍ଞାନ ନାହିଁ କେତେ କ'ଣ ସବୁ ରହିଛି। ଭାଗବତ ଶାସ୍ତ୍ର ମଧ୍ୟ ସାହିତ୍ୟିକ ଭାଷାରେ ଯଦି ଦେଖିବା ତାହେଲେ ବହୁତ କଥା ରହିଛି ଆଧାରେ, କେଉଁଠି କେଉଁ ରହିଛି ଅନୁପ୍ରାସ ରହିଛି, କେଉଁଠି ଅଳଙ୍କାର ରହିଛି, କେଉଁଠି କି ଛନ୍ଦରେ ବର୍ଣ୍ଣନା କରାଯାଇଛି, ବିଭିନ୍ନ ପ୍ରକାର ସବୁ ରହିଛି। ଦାସଦେ ଏଠି ସରସ୍ୱତୀ ଆରମ୍ଭରେ ଏଇଟା କୁହାଯାଉଛି, ସରସ୍ୱତୀ ଦେବୀଙ୍କର ଏଠି ଶକ୍ତି ରହିଛି। ଭାଗବତ ଶାସ୍ତ୍ର ସାମାନ୍ୟ ଶାସ୍ତ୍ର ନୁହେଁ। ନାରାୟଣୀ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ ଦେବୀ ସରସ୍ୱତୀ ବ୍ୟାସଂ ତତ୍ତ୍ୱ ଯାଏଁ ବୁଧିରେ। ଆମେ ଭାଗବତ ଆମର ଇସ୍କନ୍ ଧାରାରେ ଏ ଶ୍ଳୋକଟି ସମସ୍ତେ ପାଠ କରନ୍ତି ଭାଗବତ ଶାସ୍ତ୍ର କହିବା ପୂର୍ବରୁ। ଏଠି ଶିବା ଶିବ ସ୍ୱାମୀ ଏବଂ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏମାନଙ୍କ ଭାଷାରେ କହିଛନ୍ତି ଏଠି ସରସ୍ୱତୀ ଦେବୀଙ୍କର ଶକ୍ତି ରହିଛି। ଯେ ଆମେ ଦେଖିବା ଇନ୍ଦ୍ର ଭଗବାନଙ୍କୁ ନିନ୍ଦା କରୁଛନ୍ତି, କିନ୍ତୁ ସରସ୍ୱତୀ ଦେବୀ ଭଗବାନ ସେହି ନିନ୍ଦା ମାଧ୍ୟମରେ ତାଙ୍କୁ ସ୍ତୁତି କରିଛନ୍ତି। ଏ ଭାଗବତ ଶାସ୍ତ୍ର ହେଉଛି ଏଭଳି ଭାବ ବୁଝିପାରିବ ନାହିଁ। କିଛି ପ୍ରକାର 14 ଜଣ ଟୀକାକାର ଅଛି, ପ୍ରସିଦ୍ଧ ଟୀକାକାର କିଛି ଯାହା ଭିତରେ ପ୍ରବେଶ କରି କିଛି କ'ଣ ସବୁ ଅର୍ଥ ସେମାନେ ବାହାର କରିଛନ୍ତି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ ପାଏ। ଆମେ ଶ୍ରୀ ଶ୍ରୀମନ୍ତ ଗୌରବନ୍ଦ ସେ ମହାରାଜ କହନ୍ତି ଏ ଭାଗବତ ଶାସ୍ତ୍ର ହେଉଛି ରତ୍ନ, ରତ୍ନାକର, ଯେମିତି ସମୁଦ୍ର ହେଉଛି ରତ୍ନାକର, ଉପରେ ସବୁ କ'ଣ ରହିଛି ଗେଣ୍ଡା ସମୁଦ୍ର ସବୁ ରହିଛି, କିନ୍ତୁ ରତ୍ନ ଭିତରେ ଅଛି। ସେଇଭଳି ଭାଗବତ ଶାସ୍ତ୍ର ଭିତରେ ପ୍ରବେଶ କଲେ ସବୁ ରତ୍ନ ବାହାରିବ, ଅନେକ ସବୁ ରହିଛି କଥା, ଏତେ ପ୍ରକାର ଅର୍ଥ ରହିଛି ଆମେ ଚିନ୍ତା କରିପାରିବା ନାହିଁ କେତେ ପ୍ରକାର ସବୁ ରହିଛି ଏ ଭାଗବତ ଶାସ୍ତ୍ର। ଏ ଶାସ୍ତ୍ର ସହିତ କୌଣସି ଶାସ୍ତ୍ର ସମାନ ହେଇପାରିବ ନାହିଁ। ତେଣୁ ଏଠି କୁହାଯାଉଛି ବିନା ବି ପଦ ଚାତୁର୍ଯ୍ୟମ, ଏଠି ଚାତୁର୍ ନଥାଇକିରି ମଧ୍ୟ କୌଣସି ଏଠି ଆଳଙ୍କାରିକ ଠିକ ନାହିଁ ବା ଅନ୍ୟ ନାହିଁ, ବିଭିନ୍ନ ପ୍ରକାର ଯେଉଁ ସାହିତ୍ୟିକ ଭୁଲଭାଲ ରହିଛି, ତଥାପି ମଧ୍ୟ ବିନା ବି ପଦଚାତୁର୍ଯ୍ୟମ ଭାଗବତ ଦର୍ଶନ ପ୍ରଧାନଂ ବଚ, ତାଙ୍କର କଥାରେ ଭଗବାନଙ୍କର ଦଶ ରହିଛି। ଭାଗବତ ଦଶ ପ୍ରଧାନଂ ବଚ, ଏ ବଚନ ହେଉଛି ଏଇଭଳି ଭଗବାନ କଥା ରହିଛି। ପବିତ୍ର ପବିତ୍ର କରିଦେବ, ତ୍ରିଭୁବନକୁ ପବିତ୍ର କରିଦେବ, ପବିତ୍ର ଇତିହାସ, ସେଥିପାଇଁ ଏ ଶ୍ଳୋକଟି କହିଛି ବା ସିଦ୍ଧ କହୁଛନ୍ତି ବିପ୍ଳବ ବୈଦିକ ହେଲେ ନାଶ, ଏଠି ଯେତେ ସବୁ ପାପ ରାଶି ରହିଛି ସବୁ ନଷ୍ଟ କରିଦେବ। ଭାଗବତ ଶାସ୍ତ୍ର ଏଭଳି ରହିଛି ବା ଭଗବାନ ଗୁଣବାନ ଯଦି ହେଉଛି ମାନେ ସବୁ ପାପ ନଷ୍ଟ ହୋଇଯିବ, ସେଠି ବିପ୍ଳବ ବୈଦିକ ହେଲେ ନାଶ ଏଠି। ଏବଂ ଅବଧବତ୍ୟ ବି କହିଲେ ଅପଶବ୍ଦାଦି ଯୁକ୍ତ, କିଛି ଠିକ ହେଇନି କିଛି କଥା ହେଇଗଲା, ଅପଶବ୍ଦ ଆସିଗଲା କଥା ଜଣେ କହୁଛି ମାନେ ଅପଶବ୍ଦ ଆସିଗଲା, ଜଣେ ବ୍ୟାସ ଆସନରେ ବସିଲା ମାନେ ଏଇଟାକୁ ଅନ୍ତତଃ ପକ୍ଷେ ଆମେ ଏସବୁ ଅପଶବ୍ଦ କହିବା ନାହିଁ। ବ୍ୟାସ ଆସନରେ ବସି ବ୍ୟାସଦେବଙ୍କର ଆସନ କେତେ ଉନ୍ନତ ସ୍ଥିତିରେ ଆମେ ଅଛେ, କିନ୍ତୁ ଆମର ଅଭ୍ୟାସ ରହିଛି ଆମେ ସବୁ ଅପଶବ୍ଦ କହୁଛେ, କିନ୍ତୁ ଅପଶବ୍ଦାଦି ଯୁକ୍ତ ହେଲେ ମଧ୍ୟ ତାହେଲେ ମଧ୍ୟ ଏଠି କହୁଛି ଅବଧବତ୍ୟ ବି କହିଲେ ଅପଶବ୍ଦାଦି ଯୁକ୍ତ। ଯେଉଁମାନେ ସାଧୁ ଯେଉଁମାନେ ମହତ୍ ବ୍ୟକ୍ତି ମହାନ୍ତ ସେମାନେ କ'ଣ କରିବେ ନା ସେମାନେ ଶୁଣନ୍ତି, ଏଠି କହୁଛନ୍ତି ଶିବା ସିଦ୍ଧସ୍ୱାମୀ କହୁଛନ୍ତି ଭକ୍ତରି ଏଠି ଶୁଣନ୍ତି, ସେମାନେ ଯଦି ରହିଥିବେ ଜଣେ ବକ୍ତା ରହିଥିବେ ତାଙ୍କଠାରୁ ଶୁଣିବେ, ଉନ୍ନତ ଜଣେ ରହିଛନ୍ତି ଉନ୍ନତ ଭକ୍ତ ରହିଛନ୍ତି ତାଙ୍କଠୁ ଭକ୍ତରି ଏଠି ଶୁଣନ୍ତି, ଜଣେ ଉନ୍ନତ ବକ୍ତା ରହିଛନ୍ତି ମାନେ ତାଙ୍କଠାରୁ ଶୁଣିବେ, ଯତ୍ ଶୁଣନ୍ତି କହିଲେ ଭକ୍ତରି ଇତି ଶୁଣନ୍ତି। ଏବଂ ଗାୟନ୍ତି, ଗାୟନ୍ତି କିଭଳି ଭାବେ ଶ୍ରୋତରି ସେଠି ଶୁଣନ୍ତି, ଯଦି ଶ୍ରୋତା ଅଛନ୍ତି ଉନ୍ନତ ବକ୍ତା ନାହାନ୍ତି ତାହେଲେ ସିଏ କହିବେ, ଶ୍ରୋତରି ସେଠି ଶୁଣନ୍ତି। କାହିଁକି ସୁଖଦେବ ଗୋସ୍ୱାମୀ କହିଲେ ବ୍ୟାସଦେବ ସେଠି ଥିଲେ ନାରଦ ଥିଲେ ସେଠି ବ୍ୟାସଦେବ କାହିଁକି ସୁଖଦେବ ଗୋସ୍ୱାମୀ କହିଲେ ଭାଗବତ କାହିଁକି କହିବେ ଶ୍ରୋତରି ସେଠି ପୁଣନ୍ତି ଯଦି ଶ୍ରୋତା ସବୁ ରହିଛନ୍ତି ସେଠି ସେ କଥା କହିବେ ଭଗବାନ କଥା କହିବେ ଏବଂ ଅନ୍ୟଦା ବକ୍ତା ନାହାନ୍ତି ଶ୍ରୋତା ନାହାନ୍ତି କ'ଣ କରିବେ ନା ଅନ୍ୟଦା ତୁ ସ୍ୱୟଂ ଏବ ଗାଆନ୍ତି ବା କୀର୍ତ୍ତନ୍ତି ନିଜେ ନିଜେ ସ୍ମରଣ କରିବେ ବା ଗାନ କରିବେ ମାନେ 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 ସ୍ମରଣ କରିବେ ଶୁଣନ୍ତି ଗାଆନ୍ତି ଗୃଣନ୍ତି ସାଧବ ଏ ସାଧୁମାନଙ୍କ କଥା କୁହାଯାଉଛି ତେଣୁ ପ୍ରଭୁପାଦ ମହାରାଜ ବହୁତ ଭାଷ୍ୟ ଦେଇଛନ୍ତି ଆମେ ଏଠି ଆଲୋଚନା କରିବା ନାହିଁ ଏତେ ସମୟ ନାହିଁ ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କୁ ତ ଭାଷ୍ୟରେ କହୁଛନ୍ତି ଉପାଖ୍ୟାନ ଶୁଣନ୍ତି ଭଗବାନ କଥା ଶୁଣନ୍ତି ଶ୍ରୁତୁଆ ବି ପୁନଃ ଗାଆନ୍ତି ଶୁଣିଦେଇକିରି ଭୁଲିଗଲେ ଗାନ କରିବେ ଭାଗବତ ଶୁଣିଦେଲେ ଗଲା ପରେ ସେଟା ଗାନ କରିବେ ଏଭଳି କଥା ଏଭଳି କଥା ଏଭଳି କଥା ଗାନ କରିବେ ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଆଶ୍ରୟ କହୁଛନ୍ତି ଶ୍ରୁତୁଆ ବି ପୁନଃ ଗାଆନ୍ତି ପୁଣି ଥରେ ଗାନ କରିବେ ଏବଂ ଗୀତ ବି ପୁନଃ ଗୁଣ ଗାନ କଲା ପରେ ମଧ୍ୟ ପୁଣି ସେଇଟାକୁ ସ୍ମରଣ କରିବେ ଗୁଣଗୁଣ ହେଇକି କହିବେ ସେ ପୁନଃ ଗୁଣନ୍ତି ନ ତୁ ତୃପ୍ୟନ୍ତି କିଛି ଭାବ ସେମାନେ ତୃପ୍ତ ହେଇପାରନ୍ତି ନାହିଁ ତେଣୁ ଏ ଭାଗବତ ପ୍ରଥମ ସମୟ ପ୍ରଥମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି ବୟଂ ତୁ ନ ବିତୃପ୍ୟାମ ଭଗବାନ କଥା ଏଭଳି ଜଣେ କେବେ ହେଲେ ତୃପ୍ତ ହେଇପାରିବ ନାହିଁ ଭଗବତ ଗୀତାରେ ମଧ୍ୟ ଅର୍ଜୁନ କହିଲେ ପ୍ରଭୁ ମୁଁ ତୃପ୍ତ ହେଇପାରୁନାହିଁ ଆପଣ ଏଇ ଆପଣଙ୍କର ଯେଉଁ ରହିଛି ଆପଣଙ୍କର ବିଭୂତିକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ ହଁ ଏଇଟାକୁ ଭୂ ଏବ ମହା ଏଇଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ ମୁଁ ଶୁଣି ତୃପ୍ତ ହେଇପାରୁନାହିଁ ଏବଂ ଯେତେବେଳେ ଶୁଣୁଥିଲେ ନୈମିଷାରଣ୍ୟରେ କିଏ ଯେଉଁ ସ୍ୱର୍ଣ୍ଣକାଦୀ ଋଷିମାନେ ଶୁଣୁଥିଲେ ସେମାନେ ମଧ୍ୟ କହିଲେ ବୟଂପୂର୍ଣ୍ଣ ବିତୃପ୍ୟାମ ଆମେ ତୃପ୍ତ ହେଇପାରୁନାହୁଁ ତେଣୁ ଯେଉଁମାନେ ତୃପ୍ତ ହେଉଛନ୍ତି ବୁଝିବାକୁ ପଡ଼ିବ ସେମାନେ ସେ ସ୍ୱରକୁ ଆସିନାହାନ୍ତି ଆସ୍ୱାଦନ ସ୍ୱରକୁ ଆସିନାହାନ୍ତି ସେମାନେ ତୃପ୍ତ ହେଇଯାଉଛନ୍ତି ହଁ ପୁଣି ଶୁଣିଦେଲି ଗଲା ହେଇଗଲା ଭୁଲିଗଲେ ତାକୁ ଅନ୍ୟ ପ୍ରସଙ୍ଗ ଆସିଗଲା ସବୁ ତେଣୁ ଏହିଭଳି ଭାବରେ ନା ତୁ ତୃପ୍ୟାନ୍ତି ଯିବା କେବେ ସେମାନେ ତୃପ୍ତ ହେଇପାରିବେ ନାହିଁ ସେ ବିଷୟରେ ଚାଲିଥିବ ମଚିତ ମଗତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ତ ସମାଂ ନିତ୍ୟଂ ତୁଷ୍ୟନ୍ତି ଚରମନ୍ତି ଚ ସେ ବିଷୟରେ ଆଲୋଚନା କରୁଥିବେ ରାତି ପାଇଯିବ ହଁ ପ୍ରଭୁ କହୁଥିଲେ ଗୋଟେ ଥର ତାଙ୍କର ବନ୍ଧୁଙ୍କ ସହିତ ସେ ଆଲୋଚନା କରୁଥିଲେ ରାତି ପାଇଗଲ ଭଗବାନ କଥା ସେମାନେ ବୁଝିପାରିଲେନି ରାତି ଚାଲିଗଲା ମୁଁ ଶୋଇପାରିବିନି ଲୋକମାନେ ଯେଉଁ ସ୍ତ୍ରୀ ସ୍ତ୍ରୀ ଚର୍ଚ୍ଚାରେ ରାତି ପହେ ଦେଉଛନ୍ତି ଆଉ ବିଭିନ୍ନ ପ୍ରକାର ସବୁ ରହିଛି ଅକେଜନ ମାନଙ୍କରେ ଶିବରାତ୍ରି ଇତ୍ୟାଦି ମାନଙ୍କରେ ସବୁ ଆମେ ପିଲା ଆମେ ସେତେବେଳେ ରହୁଥିଲୁ ଆମେ ଏଇ ଧାରକୁ ଆସିନଥିଲୁ ସେ ସମୟରେ ଲୋକମାନେ କ'ଣ କରୁଥିଲେ ଆଉ ବିଭିନ୍ନ ସିନେମା ହଲ୍କୁ ଯାଇକି ଶୁଣୁଥିଲେ ରାତି ସାରା ଚାଲିଥିଲେ ସିନେମା ଚାଲିଥିବ ରାତି ପହେ ଦେଉଥିଲେ ଏଇଭଳି ଭାବରେ ଉଜାଗର କରୁଥିଲେ ଶିବରାତ୍ରି ଫିଲ୍ମ ଦେଖିଲେ ଏଭଳି କିନ୍ତୁ ଯେଉଁମାନେ ଏଇ ଯେଉଁ ଭଗବାନ କଥାରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେମାନେ କେବେ ତୃପ୍ତ ହେଇପାରିବେ ନାହିଁ ଶୁଣିଦେଲି ଘଣ୍ଟାଟେ ଶୁଣିଦେଲି ଆଉ କିଛି ଦରକାର ନାହିଁ ଭୁଲିଗଲି ତାପରେ ନା ନା ତୁ ତୃପ୍ୟନ୍ତି ଦି ଭାବ ତେଣୁ ଏଇ ଏଇ ଶ୍ଳୋକଟି ମଧ୍ୟ ଦ୍ୱାଦଶ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟ 52 ଶ୍ଳୋକରେ ପୁଣି ଆଉ ଥରେ ସୁତ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି କିଛି ତାଙ୍କୁ ଏ ଶ୍ଳୋକ ତିନୋଟି ରହିଛି ତିନୋଟି ଶ୍ଳୋକକୁ ସେ ଆଉ ଥରେ କହିଛନ୍ତି ଦ୍ୱାଦଶ ସ୍କନ୍ଧ 12 ଅଧ୍ୟାୟରେ ଏ ଦୁଇଟି ଶ୍ଳୋକ ଆଉ ଗୋଟେ ଶ୍ଳୋକ ରହିଛି କ'ଣ ସେ ଶ୍ଳୋକଟି ତା ପର ଶ୍ଳୋକରେ ସେଟା କୁହାଯାଇଛି ପ୍ରଭୁପାଦ ମହାରାଜ ବହୁତ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ଆମ ଆଲୋଚନା କରିବା ସମୟ ନାହିଁ ତେଣୁ 12 ଶ୍ଳୋକରେ ସେଇଟା କହୁଛନ୍ତି ନୈଷ୍କର୍ମ୍ୟମ ଅପ୍ୟଚ୍ୟୁତ ଭାବବର୍ଜିତମ୍ ନ ଶୋଭତେ ଜ୍ଞାନ ମଳଂ ନିରଞ୍ଜନମ୍ କୁତଃ ପୁନଃ ଶଶ୍ୱତ ଭଦ୍ରମ ବିଶ୍ୱରେ ନ ତାର୍ପିତ କର୍ମ ଯଦେବ କାରଣମ୍ ଏ ତିନୋଟି ଶ୍ଳୋକ ବହୁତ ଗୁରୁତ୍ୱପୂର୍ଣ୍ଣ ସେଇଥିପାଇଁ ସୁତ ଗୋସ୍ୱାମୀ ଆଉ ଥରେ ଥରେ ସେଇଟାକୁ କହିଲେ ସେ ତୃପ୍ତ ହେଇପାରିଲେ ନାହିଁ ଥରେ କହିକିରି ତୃପ୍ତ ହେଇପାରିଲେ ନାହିଁ ତେଣୁ ନୈଷ୍କର୍ମ୍ୟ ଅପ୍ୟଚ୍ୟୁତ ଭାବବର୍ଜିତମ୍ ନୈଷ୍କର୍ମ୍ୟ ଯେଉଁମାନେ ସକାମ କର୍ମ ନିଷ୍କାମ କର୍ମ ଦୁଇ ପ୍ରକାର ରହିଛି କର୍ମ ଯେଉଁମାନେ ନୈଷ୍କର୍ମ୍ୟ ସେମାନେ ବହୁତ ଉନ୍ନତ ସ୍ତରର ସକାମୀ ବ୍ୟକ୍ତି ପାଇଁ ଆହୁରି ଉନ୍ନତ ସ୍ତରର ସେମାନେ ନୈଷ୍କର୍ମ୍ୟ କିନ୍ତୁ ନୈଷ୍କର୍ମ୍ୟ କଲେ ମଧ୍ୟ
अपि अच्युत भागवतम भगवान जहाँ पर च्युत हुए नाई भगवान अच्युत नाम होती अच्युत भाव वर्जित है भगवान विषय वर्णन करा जाऊ नैष्कर्म्य तथागत बहुत सब रही कौन मोरालिस्ट सब रही मोराल मोरालिस्ट सब रही पागरे कि भगवान से गुणगान करना नैष्कर्म्य अच्युत भाव वर्जित न सबते यहाँ शोभा पाए ना ज्ञान मल निरंजनम निरंजनम कहले भगवान जो रही ब्रह्म ज्ञान निरंजनम भगवान भगवान सगुण सविशेष विषय रही भगवान सुंदर रूप रही सब कुछ गान करा भगवान ब्रह्म रही निर्विशेष निर्विशेष हूँ निरंजनम भगवान कौन से रूप ना जो कौन उपनिषद मान कर निर्विशेष विषय वर्णना कर किंतु से ये शोभा पाए ना निरंजनम ज्ञान अलम निरंजनम ये शोभा पाए ना कुत पुनः शश्वत अभद्र ईश्वरे आता कौन कह अभद्र ये सब अभद्र ईश्वरे भगवान न चार पीत कर्म जदप्य कारण जो कर्म कर भगवान समर्पण हो ना ये सब अभद्र अभद्र कर्म यदि तथागत बहुत सुंदर कर्म सब रही बहुत तथा रही से भगवद गीतार भगवान कहले कर्मणि अभी बोधव्यम बोधव्यम च विकर्मण अकर्मण से बोधव्यम गहन कर्मण गति चतुर्थ अध्याय कहले कर्म विषय रे कहले कर्म अकर्म विकर्म तथागत आम सब रही ओडिशा रे रही उत्कलमणि गोपबंधु उत्कलमणि गोपबंधु सी कहते विषय कहजाए सी कहते गोपबंधु कौन कहते ना मनुष्य जीवन नुहे केवल वर्ष मास दिन दंड कर्मी जीए नर कर्म एकातार जीवन रानदंड पिला पढ़ु कथा आम शिशु गौरबंधु से महाराज मत ये कहते गोपबंधु दास को बहुत उत्कलमणि सम्मान दि जाइए कहीं से लोक मान उपकार करुले निज घरे पाने सब पड़ी थे असुविधा पड़ी थे जर पड़ी थे कि तथापि बढ़ी आसगला सब रही से सब लोक मान उद्धार करने जा सेवा करुले लोक मानकर तेणु तुम्हें ये टाइटल दि जाए उत्कलमणि गोपबंधु दास तेणु सी कथि कही मनुष्य जीवन नुहे केवल वर्ष मास दिन दंड ये वर्ष कले जीवन धारण कले कि कौन जीवन मानदंड कौन ना कर्मी जी नर कर्म एका तार जीवन मानदंड भाव से कर्म करुच्ची कहार देश हूँ भाव जी अंदर हित कला पर हित कला सी हूँ प्रकृत तार मानदंड धरा जा किंतु उपकार केमी हम लोक मैंने जानते ना साधारण शरीर को शरीर आवश्यकता पूरण करने लोक भावते ये उपकार कि आम महाप्रभु मत कहते उपकार कर कि भाव उपकार कर ना जारे देख तारे कह कृष्ण उपदेश जहाँ को देखा ये भगवान कथा ये श्रेष्ठ उपकार तब कथा मृदान ताप देवनाम कवि विरीडिताम कर्म सापहम श्रवण मंगलम श्रीमदवागतम भूमि गुणादिते भूदायना गोपीमान जो कथा त्रिभुवन को पवित्र कर दिए इटा उद्धव कही गोपीमान यू गान कर दर्शन दर्शन समुद्र एक श्रद्धा नवम नव नव नौश नाइन्थ वर्ष होती इटा कथा मृत भगवान कथा तो अमृत ये भागवत कथा हूँ अमृत प्रभु बाहर आम सब पान कर जहाँ जिते उन्नति स्तर रही से पान कर तेणु कथा तत्व जीवन आम सब तत्व ही रही तीर्थ सब दग्धीभूत होचे कि जो मैंने भगवान कथा मत पान दान करते से घूरीदा श्रेष्ठ दानी सी ए महाप्रभु लीला जो राजा प्रतापदेव रथ जात्रा समय महाप्रभु जो बड़गंड आश्रय ग्रहण करते विश्राम नहीं
राजा प्रताप रुद्र जाकर पाद सम्मान करके जो गान कले कौन गोपी गीत को यही श्लोक टी जो कहले महाप्रभु तक आलिंगन करदे घूरीदा घूरीदा बोले कह आलिंगन करदे भगवान कथा मु तो लोक मैंने बुझीपारे ना कौन तुम कर कौन सेवा कर इस्कन जो अवदान रही बुझीपारे ना लोक मैंने किए सब विभिन्न तथागत बहुत प्रकार अनुष्ठान रही सब क्या अन्नदान दौरान किए कौन कर वस्त्र दान दौर किए कौन कर भावुं ये तो श्रेष्ठ उपकार तेणु से तुम इस्कन कौन कर राधा गोविंद से महाराज कथा भी कहते राधा गोविंद कहीं बुझी पारती भगवान कथा कहला कत मनुष्य समाज उपकार कर जीवन को उद्धार करदे कोटि कोटी हस्पिटाल खोल कर जो उपकार हूँ ना सी श्री सीताराम हनुमान जड़े बद्ध जीव को ये भौतिक जगत उद्धार करवाटा उचित सब श्रेष्ठ उपकार बद्ध जीव को उद्धार करवा के उद्धार हम ये भगवान कथा मध्यम आज प्रभुपाद महाराज जो भाई भाव में मानव समाज कल्याण करके साधारण मनुष्य मान बुझीपारे ना से साधु एत गुणगान कराए ना साधारण भाव में पब्लिकली कारण से बुझीपारती ना कौन से कहते मटर खाई खटर कर खटर खाई मटर ये सब रही वर्तमान जो रही अवदान मनुष्य समाज प्रति साधारण मनुष्य मान बुझीपारे ना से साधु सन्त मान एत विशेष भाव में गुणगान कराए ना ना प्रभुपाद महाराज मतलब भारत रत्न प्रदान कर आम प्रभुपाद महाराज मतलब कही गुरुदेव कहते तुम नोबेल प्राइज पाइब दि जाओ साधु मान लोक मैंने बुझीपारे ना अवदान को मैंने शरीर चेतनार अच्छा आर उन्नत जो चेतना चलती बुझीपारे ना तेणु यही भाव में श्लोक रही बार नंबर श्लोक शिव सुखर स्वामी कहते शिव भक्ति बिना कर्म शून्य एवेती जो सब कर्म हो जीरो तार कि मूल्य ना कैमित नायन दर्शे कि कौन कह कैमित नायन शिवा विश्वनाथ चक ठाकुर बहुत सुंदर भाव वर्णना करते न केवल बचो अत्रमेव भक्ति रहित व्यर्थ पूर्व श्लोक कहे ना जो तदभाग विसर्ग केवल वचन भक्ति रहित जे व्यर्थता नुह तो कौन श्रौत वच सा भी प्रतिपाद्यम शुणा कथा वचन कथा जो प्रतिपाद्य अपरोक्ष ज्ञान भी भक्ति रहित व्यर्थ अपरोक्ष ज्ञान भगवान परोक्ष अपरोक्ष मानने बहुत प्रकार ज्ञानी सब रही बहुत प्रकार ज्ञान सब रही अपरोक्ष ज्ञान भक्ति रहित भगवान विषय रही यदि से भक्ति ना तर व्यर्थ विश्वनाथ कहते अपरोक्ष ज्ञानमी भक्ति रही व्यर्थ कि मुत परोक्ष ज्ञान आज जो मैंने परोक्ष भाव में ज्ञान दौर भगवान विषय कौन कह कि तरान निष्काम कर्म निष्काम कर्म कहे कौन सी फल आशा न रखिकी जो कर्म कर निष्काम कर्म कि तमा सकाम कर्म सकाम कर्म कथा कौन कह तेणु ये श्लोक टी द्वादश स्कंद द्वादश अध्याय तेपन श्लोक सुत गोस्वामी कहते ये तीनो श्लोक से रिपीट कर सुत गोस्वामी यही भाव में ये तीनो श्लोक कहीकिपर कह व्यासदेव कहे तुम्हें ये भगवान अमल जश दान कर चालीस टी श्लोक अच्छा नारद कहे सब कथा चलो दुईट अध्याय वर्णना कर समय होचे कहचे दुई मिनट भगवान नाम कीर्तन कथा विश्राम दवा तार नंबर श्लोक
कृष्ण